वाया ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 68 अध्याय श्लोक 43 गृहेषु तासां मनपाय्य तर्क क्रियेत् निरस्त साम्यातिशयेष्वस्थितः रमाभि निजकाम संप्लुतो रेमे रमाभि निजकाम संप्लुतो यथेतरोगारकमेधिकाश्चरन् गृहेषु तासामनुपाय तर्कृन् निरस्तसाम्यातिशयेष्वस्थितः रेमे रमाभि निजकाम संप्लुतो यथेतरोगारकमेधिकाश्चरन् गृहेषु तासामनुपाय तर्ककृत् निरस्तसाम्यातिशयेष्वस्थितः रेमे रमाभि निजकाम संप्लुतो यथेतरोगारकमेधि संवृतम् गृहेषु तासामनुपाय तर्ककृ निरस्तसाम्यातिशयेष्वस्थितः रेमे रमाभि निजकाम संप्लुतो यथेतरोगारकमेधिकाश्चरन् श्री भगवान तंग महिषीमान को प्रसाद गुड़िक प्रत्येक सतत विराजमान करुथिले जे गुड़िक कि अन्य जेकोसी बासभवन ठारु अतुलनीय एवं श्रेष्ठ थिला निज सत्तारे सदा सर्वदा पूर्ण तृप्त हेले मध्य से सेठारे तांकर रमणीया पत्नीगण के साथी यथाथ भाव में आनंद उपभोग करुथिले एवं एक साधारण स्वामी व पति सदृश से तांकर गार्हस्थ कर्तव्य मान पालन करुथिले कृष्ण अभिष्ट भक्त सज्जन बंद मातृवृंद आपण मानक आम आम भागवत कथा को स्वागत जनाऊँ भगवान द्वारका लीला ये 90 अध्याय पर्यंत चलो ये जो 69 अध्याय 90 अध्याय ये जो 32 अध्याय 32 अध्याय भगवान को गृहस्थ जीवन वर्णन करा जो द्वारका लीला 32 अध्याय रे ये केवल गोटे भगवान गृहस्थ जीवन वर्णन करा जो केवल भगवान गृहस्थ जीवन जापन करथुले द्वारका लीला रे तेणु समुदाय 90 टी अध्याय रही भागवत दशम स्कंद रे तेणु 1/3 केवल भगवान को गृहस्थ जीवन विषय वर्णन करा जाउछि तेनाली गत काली श्रवण करुले कि भाव भगवान एक मुहूर्त एकस्मिन मुहूर्त गोटे मुहूर्त भगवान 16108 महल रे विवाह कार्य संपन्न कले आम कल श्लोक आलोचना करुले तेणु सुखदेव गोस्वामी बर्तमान कहते जे गृहेशु तासाम अनुपाई अतर्क क्रीन भगवान के जो लीला को अतर्क आम चिंता करी पारिबा नाही एभली लीला किभली अतर्क ନା ଯଦିଓ ଭଗବାନ ନିଜକୁ ବିସ୍ତାର କରିଛନ୍ତି କିନ୍ତୁ ଅନ୍ୟମାନେ ଯେଉଁ ସ୍ତ୍ରୀଙ୍କ ଗୃହରେ ସେ ରହିଛନ୍ତି ସପୋଜ୍ ସେ ରହିଛନ୍ତି ରୁକ୍ମିଣୀଙ୍କର ଗୃହରେ ରୁକ୍ମିଣୀ ଭାବୁଛନ୍ତି ଭଗବାନ ମୋ ପାଖରେ ରହିଛନ୍ତି ଆଉ କାହା ପାଖରେ ରହିନାହାନ୍ତି ତାଙ୍କ ମନ ଦୁଃଖ ହେଉଥିବ ଏଇଭଳି ଭାବୁଥିବେ ସେଇଭଳି ସମସ୍ତ ସ୍ତ୍ରୀମାନେ ସେ ଭାବୁଛନ୍ତି ସେମାନେ ଜାଣିନାହାନ୍ତି ଯେ ସେ ଭଗବାନ ନିଜକୁ ବିସ୍ତାର କରି ଅନ୍ୟମାନଙ୍କ ପାଖରେ ରହିଛନ୍ତି ଇଏ ଭଗବାନ ଅନ୍ତର୍କୀୟ ଲୀଳା ଏଇଟା ବୁଝିପାରିବା ନାହିଁ ଇଏ ଆଚାର୍ଯ୍ୟମାନଙ୍କର ଠାରୁ ଆମେ ଶୁଣିକିରି ଏଇଟା ବୁଝିବା ନହେଲେ ଆମେ ବୁଝିପାରିବା ନାହିଁ କେମିତି ଏଇଟା ହେଉଛି ଏ ଭଗବାନଙ୍କର ଏଇଭଳି ଲୀଳା ଦ୍ୱାରକା ଲୀଳା ଚାଲିଛି ଅତର୍କ୍ୟ ତେଣୁ ଗୃହେସ୍ତୁ ତାସାମ ତାସାମ କହିଲେ 16,100 ଏବଂ ତା ପୂର୍ବରୁ 8 ଜଣ ଥିଲେ 16,108 ନିଜ ରୂପକୁ ଭଗବାନ ବିସ୍ତାର କରିଛନ୍ତି 16,000 ଗୃହେସ୍ତୁ ତାସାମ ଅନପାଇ ଅତର୍କୃତ ତାଙ୍କ ସହିତ କି ସମାନ ହୋଇପାରିବେ ନାହିଁ ଅନପାଇ ଅନପାଇ କହିଲେ ତାଙ୍କୁ ତ୍ୟାଗ କରୁନଥିଲେ ତ୍ୟାଗ କରୁନଥିଲେ ମାନେ ଅଧିକାଂଶ ସମୟରେ ସେ ରହୁଥିଲେ ଅଧିକାଂଶ ସମୟ ରହୁଥିଲେ 16,108 ରାଣୀ ନିଜକୁ ବିସ୍ତାର କରି ସେ ସମସ୍ତ ପାଖରେ ରହୁଥିଲେ କେତେବେଳେ ଦରକାର ପଡ଼ୁଥିଲେ ଯାଉଥିଲେ ଅଧିକାଂଶ ସମୟରେ ସେ ଯାଉଥିଲେ ଯେମିତି ଭଗବାନ ଯେଉଁ ଆମେ ଶୁଣୁଛେ ଭଗବାନ ଯାଇଥିଲେ ମହାଭାରତ ଯୁଦ୍ଧରେ ଏ ଭଗବାନଙ୍କର ପାଖାପାଖି 35 ବର୍ଷ କି କେତେ ଏମିତି ହେବ ଏଇ ଯେଉଁ ଭଗବାନ ବିବାହ ଲୀଳା କରିଥିଲେ ତେଣୁ ଭଗବାନ ଯେତେବେଳେ ପ୍ରଥମ ବିବାହ କରିଥିଲେ ତାଙ୍କୁ ସେତେବେଳେ ବୟସ ହେଇଥିଲା 29 ବର୍ଷ 29 ବର୍ଷ କାହିଁକିନା ଭଗବାନ 11 ବର୍ଷ ପାଖାପାଖି ରହିଲେ ବୃନ୍ଦାବନରେ 18 ବର୍ଷ ପାଖାପାଖି ରହିଲେ ମଥୁରାରେ ତାପରେ ସେ ବିବାହ କଲେ ରୁକ୍ମିଣୀକୁ 29 ବର୍ଷ ତେଣୁ ତାପରେ ପରେ ସେ ଏଇ ଗୋଟିଏ ପରେ ଗୋଟିଏ ବିବାହ କରିକି 16,100 ବିବାହ କଲେ 16,108 ରାଣୀ ତାଙ୍କର ଥିଲେ କିନ୍ତୁ ଯେତେବେଳେ ମହାଭାରତ ଯୁଦ୍ଧ ହେଲା ସେତେବେଳେ ଭଗବାନଙ୍କୁ 90 ବର୍ଷ ହେଇଥିଲା 90 ବର୍ଷ ହେଇଥିଲା ତେଣୁ ଏ ଯେଉଁ ମହାଭାରତ ଯୁଦ୍ଧରେ ଯୋଗଦାନ କଲେ ସେଠି ରହିଲେ ତେଣୁ ସେ ସମୟରେ ସେ ୟାଙ୍କ ପାଖରେ ନଥିଲେ ଅଧିକାଂଶ ସମୟରେ ସେ ରହୁଥିଲେ ଅଧିକାଂଶ ସମୟରେ ରହୁଥିଲେ ତେଣୁ ଅନବାଇ ଅତର୍କ କୃତ ଏଇ ଭଗବାନ ଯେଉଁ ଲୀଳା କଲେ ଦ୍ୱାରକା ଲୀଳା ଏଇଟାକୁ ଆମେ ତର୍କ ମାଧ୍ୟମରେ ବୁଝିପାରିବା ନାହିଁ ଆମର ଗୋଟେ କଥା ରହିଛି କ'ଣ ନ ତାଙ୍କ ତର୍କେଣ ଯୁଜେତ କ'ଣ ସେ ଶ୍ଳୋକ ଯେଉଁ ଆମର ଚିନ୍ତାର ବାହାରେ ଯେଉଁ ଜିନିଷ ତାକୁ ଆମେ ତର୍କରେ ବି କରିପାରିବା ନାହିଁ ଶ୍ଳୋକଟି ଅଛନ୍ତି ଏଇଟାକୁ ଆମେ ତର୍କ କରି କହିପାରିବା ନାହିଁ କେମିତି ଏଇଟା ହେଲା ସେଇଟା ସମ୍ଭବ ନୁହଁ ଏଇଟା ଆମେ ଏଇଟାକୁ ବୁଝିପାର ଏମିତି କହିପାରୁଛନ୍ତି ଅତର୍କୃତ ଏଠି କୁହାଗଲା ଅତର୍କୃତ ଏଇଟାକୁ ଆମେ ତର୍କ ମାଧ୍ୟମରେ ବୁଝିପାରିବା ନାହିଁ ଯେଉଁ କଥା ଗୋଟେ ରହିଛି ଯୁଧିଷ୍ଠ ମହାରାଜ ସେ କଥାଟି କହିଛନ୍ତି ଯେତେବେଳେ ଧର୍ମବକ ଧର୍ମଯକ୍ଷ ଗୋଟେ ପ୍ରଶ୍ନ ପଚାରିଥିଲେ ଯେ କ'ଣ ପନ୍ଥା କେଉଁ ପନ୍ଥାଟା ଆମେ ଗ୍ରହଣ କରିବା କଥା ସେ ପ୍ରଶ୍ନର ଉତ୍ତର ଯୁଧିଷ୍ଠ ମହାରାଜ କହିଥିଲେ ତର୍କ ପ୍ରତିଷ୍ଠ ତର୍କରେ ଏସବୁ ଜିନିଷ ପ୍ରତିଷ୍ଠା କରାଯାଇପାରିବ ନାହିଁ ଶ୍ରୁତ ବିଭିନ୍ନା ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛନ୍ତି ନାସା ଓ ଋଷି ଯଶଂ ମତଙ୍ଗ୍ନ ଭିନ୍ନ ତାକୁ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେବ ତେଣୁ ଆମର ଯେଉଁମାନେ PhD ଋଷି କରୁଛନ୍ତି PhD ସେ ଗୋଟେ ଥେସିସ୍ ଲେଖିବେ ସେ ଥେସିସ୍ରେ ସେ ଗୋଟେ ସାର୍ଟିଫିକେଟ୍ ଦେବେ ଏଇ ଯେଉଁ ମୁଁ ଥେସିସ୍ ଲେଖିଛି ଏଇଟା ଅନ୍ୟ କେହି କହିନାହାନ୍ତି ସେଇଟା ପାସ୍ ହେଲେ ଯାଇ ସେ ଡକ୍ଟର ହେବେ ଡକ୍ଟର ଋଷି କେସ୍ ତେଣୁ ଏଇଭଳି ଭାବେ ଡକ୍ଟରେଟ୍ ଯେଉଁମାନେ କରୁଛନ୍ତି ସେ ଗୋଟେ ଥେସିସ୍ ଦେଉଛନ୍ତି ସେଇଭଳି ଭାବେ ଋଷି ପଦବାଚ୍ୟ ସେ ହେବେ ନାହିଁ ଯଦି ତାଙ୍କର ଯେଉଁ ତାଙ୍କର ଯେଉଁ ଦର୍ଶନ ରହିଛି ଅନ୍ୟ ଦର୍ଶନ ଠାରୁ ଅନ୍ୟ ଜଣଙ୍କ ଋଷିଙ୍କ ଠାରୁ ଭିନ୍ନ ନ ହେବ ତାକୁ ଋଷି କୁହାଯିବ ନାହିଁ ନା ଆଶା ଋଷି ଯଶ ମତଙ୍ଗ ନା ଭିନ୍ନ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାଙ୍ଗ ଧର୍ମର ତତ୍ତ୍ୱ ବହୁତ ଗଭୀର ମହାଜନ ଜେନ ଗତ ସେ ପନ୍ଥା ମହାଜନମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟା କ'ଣ ବୁଝିବାକୁ ପଡ଼ିବ ତେଣୁ ସବୁଠାରୁ ଶ୍ରେଷ୍ଠ ମହାଜନ ହେଲେ ବ୍ୟାସଦେବ ଭଗବାନଙ୍କର ଅବତାର ସୁଖଦେବ ଗୋସ୍ୱାମୀ ଏବଂ ଅନ୍ୟମାନେ ସୁତ ଗୋସ୍ୱାମୀ ଏମାନେ ସବୁ ସେଇ ପରମ୍ପରାରେ ଆସୁଛନ୍ତି ଆମର ମଧ୍ୟ ବହୁତ ବଡ଼ ଭାଗ୍ୟ ଆମେ ସେହି ପରମ୍ପରାରେ ଆସୁଛେ ଯେଉଁ ପରମ୍ପରାରେ ଭଗବାନ ବ୍ରହ୍ମାଙ୍କୁ କହିଥିଲେ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି ପୋଷ୍ଟ ବକ୍ସରେ ଉଦାହରଣ ଦିଅନ୍ତି ପରମ୍ପରା କିଭଳି ନା ଆମେ ଯେଉଁ ଚିଠି ଲେଖୁଛେ ଯଦି ପୋଷ୍ଟ ବକ୍ସରେ ପଠାଇବା ସେ ଯାଇକି ଆମେରିକାରେ ପହଞ୍ଚିବ ଯେଉଁଠି ଆମେ ଲେଖିଥିବା ଆଡ୍ରେସ୍ ଦେଇଥିବା ସେଠି ଯାଇ ପହଞ୍ଚିବ କିନ୍ତୁ ଯେକୌଣସି ସେ କୌଣସି ବକ୍ସରେ ପକାଇଦେଲେ ସେଇଟା ଯିବ ତା ନୁହଁ ସେଇଭଳି ବା ପରମ୍ପରା ଆମର ଗୋଟେ କେତେ ବିରାଟ ପରମ୍ପରା ରହିଛି। ଯେଉଁ ଜ୍ଞାନ ଭଗବାନ ଦେଇଥିଲେ କୋଟି କୋଟି ବର୍ଷ ପୂର୍ବେ ବ୍ରହ୍ମାଙ୍କୁ, ବ୍ରହ୍ମାଙ୍କର ପ୍ରଥମ ଦିନ ଯେତେବେଳେ ତାଙ୍କୁ ହେଇଥିଲା, ୱାନ୍ ଡେ, ସେ ବ୍ରହ୍ମାଙ୍କର ୱାନ୍ ଡେ ଫାଷ୍ଟ ଡେ ତାଙ୍କର, ସେହି ସମୟରେ ଭଗବାନ ଏଇ ଜ୍ଞାନ ଦେଇଥିଲେ ଚତୁଃଶ୍ଳୋକୀ ଭାଗବତ। ଏହି ଚତୁଃଶ୍ଳୋକୀ ଭାଗବତ ବିସ୍ତାର ହେଉଛନ୍ତି 18,000 ଶ୍ଳୋକ, ଏବଂ ସେହି ଜ୍ଞାନ ଆମେ ବ୍ରହ୍ମା ପରମ୍ପରାରେ, ବ୍ରହ୍ମ ପରମ୍ପରାରେ, ବ୍ରହ୍ମ ମାଧ୍ୟ ଗୌଡ଼ିଏ ପରମ୍ପରାରେ ଆମେ ସେହି ଜ୍ଞାନକୁ ପ୍ରାପ୍ତ ହେଉଛେ, ଏବଂ ସେହି ଜ୍ଞାନ ମଧ୍ୟ ଆମେ ଏଇ ପରମ୍ପରାରେ ପ୍ରଦାନ କରୁଛେ। ସେହି ଜ୍ଞାନ, ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ବ୍ରହ୍ମାଙ୍କୁ, ଦେଖନ୍ତୁ ଏ ପରମ୍ପରା କେତେ ଷ୍ଟ୍ରଙ୍ଗ ରହିଛି। ଏଇଟା ପରମ୍ପରା ମନଗଢ଼ା କିଛି କଥା କୁହାଯାଉ ନାହିଁ, ଭଗବାନ କଥା ପରମ୍ପରାରେ ଆମେ କହୁଛେ, ତେଣୁ ଏଥିରେ କୌଣସି ଅବିଶ୍ୱାସ କରିବାର କାରଣ ନାହିଁ। ତେଣୁ ଅତର୍କୃତ, ଆମେ ଯଦି ତର୍କ ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା ତାକୁ ବୁଝିପାରିବା ନାହିଁ ଭଗବାନ କେମିତି ଏଇଟା ଲୀଳା ହେଲା। ଯେଉଁମାନେ ତାର୍କିକ ସେମାନେ ବୁଝିପାରିବେ ନାହିଁ, କୁ ତାର୍କିକ, ସେମାନେ କୁହାଯାଏ କୁ ତାର୍କିକ। ଯେମିତି ଗୋଟେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଅରସଜ୍ଞ କାକ ଚୁଷେ ନିମ୍ବ ଫଳ, କାକ ଆଉ କୋଇଲି କେତେ ଦୁଇଟି ପକ୍ଷୀ, କିନ୍ତୁ ତାଙ୍କ ଭିତରେ କେତେ ତଫା ଦେଖନ୍ତୁ। ରସିକ, ସେ ରସିକ ନୁହେଁ, ସିଏ ଏଇ ନିମ୍ବ ଫଳକୁ ଖାଇବ, ଭଗବାନ ତାକୁ ଏଭଳି ଭାବରେ କରିଛନ୍ତି, ସିଏ ଆମ୍ବ ଫଳକୁ ଖାଇବ ନାହିଁ, କିନ୍ତୁ କୋଇଲି ଏଇ ଯେଉଁ ଆମ୍ର ଫଳକୁ ସେ ଇଏ କରିବ, ସେଇଟାକୁ ସେ ଆସ୍ୱାଦନ କରିବ। କୋଇଲି କେତେ ସୁନ୍ଦର ତା'ର ସ୍ୱର ରହିଛି, କୋଇଲିର ସ୍ୱର ଆଉ କାଉର ସ୍ୱର, ସେଇଭଳି ଭାବରେ ତର୍କରେ ଆମେ ବୁଝିପାରିବା ନାହିଁ ଏସବୁ ଜିନିଷକୁ, ଭଗବାନ ଏସବୁ ଲୀଳାକୁ ତର୍କ ମାଧ୍ୟମରେ ବୁଝିବା ପାଇଁ ଚେଷ୍ଟା କରିବା ତାହେଲେ ବୁଝିପାରିବା ନାହିଁ। ତେଣୁ ଗୃହେଷୁ ତାସା ମନ ପାହିଏ ତର୍କ କୃତ, ଭଗବାନ ପ୍ରାୟ ଅଧିକାଂଶ ସମୟରେ ତାଙ୍କର ପତ୍ନୀମାନଙ୍କ ପାଖରେ ରହୁଥିଲେ, ଗୃହସ୍ଥ ଜୀବନରେ ପତ୍ନୀମାନଙ୍କ ପାଖରେ ରହୁଥିଲେ। କିନ୍ତୁ ଭଗବାନ ଯେତେବେଳେ ପୁଣି ଯଦି ଜଣେ କହିବ ଭଗବାନ ହେଇକିରି ସେ କାହିଁକି ବାନପ୍ରସ୍ଥ ନେଲେ ନାହିଁ, ଏ ପ୍ରଶ୍ନଟି ଆସିବ। ତେଣୁ ଭଗବାନ ତା ପର ଲୀଳାରେ ଭଗବାନ ବାନପ୍ରସ୍ଥ ନେଇଗଲେ, ସନ୍ନ୍ୟାସ ନେଇଗଲେ, କ'ଣ 24 ବର୍ଷରେ ନେଇଗଲେ ସନ୍ନ୍ୟାସ। ତାଙ୍କ ପତ୍ନୀଙ୍କ ବୟସ ଥିଲା 18 ବର୍ଷ, 18 ବର୍ଷ ପାଖାପାଖି, ବିଷ୍ଣୁପ୍ରିୟାଙ୍କର ବୟସ ଥିଲା 18 ବର୍ଷ, ଭଗବାନ ନେଇଗଲେ ବାନପ୍ରସ୍ଥ, ସନ୍ନ୍ୟାସ ନେଇଗଲେ, ସମସ୍ତ ଜୀବକୁ ଉଦ୍ଧାର କରିବା ପାଇଁ, ସମସ୍ତ ଜୀବକୁ ଉଦ୍ଧାର କରିବା ପାଇଁ ଭଗବାନ ସନ୍ନ୍ୟାସ ଗ୍ରହଣ କଲେ। ତାଙ୍କର ବୃଦ୍ଧା ମାତା ଥିଲେ, ତାଙ୍କର ଯୁବତୀ ପତ୍ନୀ ଥିଲେ ବିଷ୍ଣୁପ୍ରିୟା ସଚିଦେବୀ, ତାଙ୍କୁ ସବୁ ତ୍ୟାଗ କରିକିରି ଆସିକିରି ଏଇ ଆମର ଓଡ଼ିଶାବାସୀମାନଙ୍କୁ ଧନ୍ୟ କରିବା ପାଇଁ ଓଡ଼ିଶାରେ ରହିଲେ, ପୁରୀରେ ରହିଲେ, 24 ବର୍ଷ କାଳ ରହିଲେ ପୁରୀରେ। ବର୍ତ୍ତମାନ ମଧ୍ୟ ତାଙ୍କର ଯେଉଁ ବ୍ୟବହାର କରୁଥିଲେ ବ୍ୟବହାର ଯେଉଁ ବସ୍ତୁ ସବୁ ବର୍ତ୍ତମାନ ରହିଛି ଗମ୍ଭୀରା ମଠରେ, ଆପଣମାନଙ୍କର ଦେଖିପାରିବେ। ତେଣୁ ଏ ଭଗବାନ ଓଡ଼ିଶାବାସୀମାନଙ୍କ ସ୍ପେଶାଲ କୃପା। ସାଧାରଣତଃ ସେ ଯାଉଥିଲେ ବୃନ୍ଦାବନକୁ, ସନ୍ନ୍ୟାସ ଗ୍ରହଣ କରି ଯାଉଥିଲେ ବୃନ୍ଦାବନକୁ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ଲୀଳା ସ୍ମରଣ କରିକରି ସେ ବୃନ୍ଦାବନ ଯାଉଥିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟମାନେ ଯେଉଁ ତାଙ୍କ ସାଙ୍ଗରେ ଥିଲେ ସେ ତାଙ୍କୁ ଏଭଳି ବ୍ୟବସ୍ଥା କରିଦେଲେ, ସେ ପୁଣି ବାଟ ବୁଲିକିରି ଆସିକିରି ଏ ଶାନ୍ତିପୁରରେ ପହଞ୍ଚିଲେ, ଅଯୋଧ୍ୟାଚାର୍ଯ୍ୟ ଗୃହ ଶାନ୍ତିପୁର ସେଇଠିକି ଆସି ପହଞ୍ଚିଗଲେ। ତେଣୁ ଭଗବାନ ଏଭଳି ଭାବରେ ସନ୍ନ୍ୟାସ ଗ୍ରହଣ କି ଏଭଳି ଭାବ ବିଭଳ ରହିଛନ୍ତି। ଭଗବାନଙ୍କର ସବୁ ଗୋଟେ ଶ୍ଳୋକ ରହିଛି ଭାଗବତ 10:11-23 ଶ୍ଳୋକଟି ଅଛନ୍ତି, ଉଜ୍ଜୟିନୀ ବ୍ରାହ୍ମଣ ଏଇ ଶ୍ଳୋକଟି ଗାନ କରୁଥିଲେ, ସେହି ଶ୍ଳୋକକୁ ଗାନ କରିକରିକିରି ସେ ଆସି ପହଞ୍ଚିଗଲେ। ଯେତେବେଳେ ଦେଖିଲେ ଅଦ୍ୱୈତାଚାର୍ଯ୍ୟ ନଦୀ ସେପଟେ ଦେଖିଲେ, ନଦୀ ଏପଟେ ରହୁଛନ୍ତି ଅଦ୍ୱୈତାଚାର୍ଯ୍ୟ, ତାଙ୍କୁ ପଚାରୁଛନ୍ତି ଅଦ୍ୱୈତ ତୁମେ କ'ଣ ଏଠି ବୃନ୍ଦାବନରେ, ମହାପ୍ରଭୁଙ୍କର ଧାରଣା ଆମେ ବୃନ୍ଦାବନରେ ଆସି ପହଞ୍ଚିଗଲୁ। ତେଣୁ ଅଦ୍ୱୈତାଚାର୍ଯ୍ୟ ଆପଣ ଯେଉଁଠି ସେଇଠି ବୃନ୍ଦାବନ କହିକିରି ମହାନଦୀ ସେଇଟା ଏଇ ଯେଉଁ ଗଙ୍ଗା ନଦୀ, ସରି ମହାନଦୀ ନୁହେଁ ଗଙ୍ଗା ନଦୀ, ଏବଂ ସେଇଠି ମଧ୍ୟ ଯମୁନା, ଗଙ୍ଗାର ଗୋଟେ ପାର୍ଶ୍ୱରେ ଗଙ୍ଗା ଆଉ ଗୋଟେ ପାର୍ଶ୍ୱରେ ଯମୁନା ବୋଲି କୁହାଯାଏ। ତେଣୁ ମହାପ୍ରଭୁଙ୍କୁ ନେଇକିରି ତାଙ୍କ ଗୃହକୁ ଗଲେ, ସେଇଠି ଭଗବାନ ମହାପ୍ରଭୁ ସବୁ ତାଙ୍କ ମାତାଙ୍କ ସହିତ ଏବଂ ଅନ୍ୟମାନ ଭକ୍ତମାନଙ୍କ ସହିତ ମିଶିକିରି ତାପରେ କିଛି ଦିନ ରହିକି ସେଠୁ ପୁଣି ଆସିଲେ, ଓଡ଼ିଶାକୁ ଆସିଲେ। ଓଡ଼ିଶାରେ ପାଖାପାଖି 24 ବର୍ଷ କାଳ ସେ ଲୀଳା କରିଛନ୍ତି ଓଡ଼ିଶାବାସୀମାନଙ୍କର। କିନ୍ତୁ ଇଏ ଗୋଟେ ଅତର୍କ ବସ୍ତୁ, ମହାପ୍ରଭୁ ଯଦିଓ ସ୍ୱୟଂ ଭଗବାନ ଏବଂ ଓଡ଼ିଶାରେ ରହିଲେ, ପୁରୀରେ ରହିଲେ, କିନ୍ତୁ ପୁରୀବାସୀମାନେ କେତେଜଣ ଜାଣୁଛନ୍ତି ଭଗବାନ ବୋଲି, ପୁରୀବାସୀ ଜଗନ୍ନାଥଙ୍କ ସେବକମାନେ ମଧ୍ୟ କେତେଜଣ ଜାଣୁଛନ୍ତି ଭଗବାନ ବୋଲି ଚୈତନ୍ୟ ମହାପ୍ରଭୁ। ଏ ବହୁତ କଥା ଅଛି, ଆମେ ବିଷୟ ଆଲୋଚନା କରିବା ନାହିଁ। ତେଣୁ ଅତର୍କକୃତ ତର୍କ ମାଧ୍ୟମରେ ଭଗବାନଙ୍କ ଲୀଳାକୁ ଜାଣିପାରିବା ନାହିଁ। ଅତର୍କକୃତ ନିରସ୍ତ ସାମ୍ୟ ଅତିଶୟେଷୁ ଅବସ୍ଥିତ, ଭଗବାନ ଏ ଯେଉଁ ଲୀଳା କଲେ ନିରସ୍ତ ସାମ୍ୟ, ଏଭଳି ଲୀଳା କେହି କରିନାହାନ୍ତି, ସମାନ ସେଇ ଲୀଳା କେହି କରିପାରିବେ ନାହିଁ। ଭଗବାନ ଯେଉଁ ଲୀଳା କଲେ 16,108 ରୂପରେ ପତ୍ନୀମାନଙ୍କ ସହିତ ଯେଉଁ ଲୀଳା କଲେ, ନିଜକୁ ବିସ୍ତାର କରିକିରି ନିରସ୍ତ ସାମ୍ୟ, ଏଇ ସହିତ କିଛି ସମାନ ଆଉ କିଛି ସମାନ କାହାର ଲୀଳା ସମାନ ହେଇପାରିବ ନାହିଁ। ଆମେ ଶୁଣୁଥିଲେ, ଗତକାଲି ଆମେ କହୁଥିଲୁ, ସେ ଯେଉଁ ରାଜା ଥିଲେ ଚିତ୍ରକେତୁ, ଚିତ୍ରକେତୁ ଗୋଟିଏ କୋଟି ରାଣୀ ବିବାହ କରିଥିଲେ, ଆହୁରି ମଧ୍ୟ ବହୁତ ରହିଛନ୍ତି ସେମାନେ, ଏଇ ଯେଉଁ ରହିଛନ୍ତି ସେମାନେ ମଧ୍ୟ ବହୁତ ବିବାହ କରିଛନ୍ତି। ଏଇ ଯଦୁକୂଳରେ ଭଗବାନ ଆସୁଛନ୍ତି, ଯଦୁକୂଳରେ ଭଗବାନ ଆସୁଛନ୍ତି। ସେ ଯଦୁକୂଳରେ ମଧ୍ୟ ଜଣେ ରାଜା ଥିଲେ, ସେ ଜଣେ ହେଉଛନ୍ତି କ'ଣ, ସିଏ ହେଉଛନ୍ତି ବହୁତ ତାଙ୍କର ମହାଯୋଗୀ, ଜଣେ ରାଜା ଥିଲେ କିନ୍ତୁ ମହାଯୋଗୀ। ବହୁତ ସୁନ୍ଦର କଥା ରହିଛି ଭାଗବତ ଦଶମ ସ୍କନ୍ଧରେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି, ଲାଷ୍ଟକୁ ବର୍ଣ୍ଣନା କରାଯାଇଛି ଯେ ତାଙ୍କର କେତେ ପତ୍ନୀ ଥିଲେ। ଏସବୁ ଦଶମ ସ୍କନ୍ଧ 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କ'ଣ, ମୁଁ କେଉଁଠି ଲେଖିଥିଲି ସେଇଟା, ଅନେକ ତାଙ୍କର ପତ୍ନୀ ଥିଲେ, କ'ଣ ମୋର ଏକ୍ଜାକ୍ଟଲି ମନେ ପଡ଼ୁନି, ସେଇଟା କେଉଁଠି ମୁଁ ଲେଖିଛି ସେଇଟା ପାଉନି। ତେଣୁ ଯଦିଓ ଏତେ ସବୁ ଥିଲେ କିନ୍ତୁ ଭଗବାନଙ୍କ ଲୀଳା ସହିତ କେହି ସମାନ ହେଇପାରିବେ ନାହିଁ। ଯଦୁକୂଳରେ ଆସନ୍ତି ନବମ ଅଧ୍ୟାୟରେ କି ନବମ ସ୍କନ୍ଧ, ହଁ, ଯଦୁବଂଶରେ ଚିତ୍ରରଥଙ୍କର ପୁତ୍ର ଶଶବିନ୍ଦୁ ଜଣେ ଥିଲେ ମହାଯୋଗୀ। ଯଦୁବଂଶରେ ଭଗବାନ ଯେଉଁ ଯଦୁବଂଶରେ ଆସିଛନ୍ତି, ତାଙ୍କର 14 ମହାରତ୍ନ ଥିଲା। କ'ଣ କ'ଣ ନା, ସର୍ବଶ୍ରେଷ୍ଠ ହସ୍ତି, ଅଶ୍ୱ, ରଥ, ରମଣୀ, ବାଣ, ନିଧି, ମାଲ୍ୟ, ବସ୍ତ୍ର, ବୃକ୍ଷ, ଶକ୍ତି, ପାସ, ମଣି, ଛତ୍ର ଓ ବିମାନ, ଏସବୁ ଥିଲା। ତାଙ୍କର 10,000 ପତ୍ନୀଙ୍କର ପ୍ରତ୍ୟେକଙ୍କର 1,00,000 ପୁତ୍ର ଥିଲା। 10,000 ତାଙ୍କର ଥିଲେ ପତ୍ନୀ, ଏବଂ ପ୍ରତି ପତ୍ନୀଙ୍କର 1,00,000 ପୁତ୍ର ଥିଲେ। ସମୁଦାୟ କେତେ ହେଲେ, 100 କୋଟି, ତାଙ୍କ ପରିବାର ସଂଖ୍ୟା ହେଉଛି 100 କୋଟି, 10,000 100 କୋଟି। କିନ୍ତୁ ଭଗବାନଙ୍କ ଯେଉଁ ଥିଲେ, ମହାଯୋଗୀ ଥିଲେ ମଧ୍ୟ ସେ ନିଜକୁ ଏତେ ବିସ୍ତାର କରିପାରୁନଥିଲେ। ମହାଯୋଗୀ ଥିଲେ ମଧ୍ୟ ଆମେ କହିଥିଲେ ନା ଗତକାଲି, ବୟାପଯୋଗୀ କହିଲେ ସେ ନିଜକୁ କିଛି ପରିମାଣରେ ବିସ୍ତାର କରିପାରିବେ, ଏବଂ ବିସ୍ତାର ଯେଉଁ କରିବେ ସେ ମଧ୍ୟ ବିସ୍ତାର ଯେଉଁ ହେବେ ସିଏ ନିଜ ସ୍ୱୟଂ ତାଙ୍କ ଶରୀର ଭଳି ସେଟା କାର୍ଯ୍ୟ କରିବ ନାହିଁ। କିନ୍ତୁ ଭଗବାନ ଯେଉଁ ବିସ୍ତାର, ଏଇଟା ପ୍ରକାଶ ବିଗ୍ରହ ବୋଲି କୁହାଯାଏ। ଭଗବାନଙ୍କର ଯେଉଁ ରହିଛି, ଗୋଟେ ହେଉଛି ପ୍ରକାଶ ବିଗ୍ରହ, ଗୋଟେ ହେଉଛି ବିଳାସ ବିଗ୍ରହ। ଭଗବାନ ଏକ ରୂପରେ ଯେଉଁ ପ୍ରକାଶ ହୁଅନ୍ତି, ଅନେକ ବିସ୍ତାର ଲାଭ କରନ୍ତି, ସେଇଟା ପ୍ରକାଶ ବିଗ୍ରହ ବୋଲି କୁହାଯାଏ, ଏବଂ ଅନେକ ରୂପରେ ଯେତେବେଳେ ବିସ୍ତାର କରନ୍ତି ସେଇଟା ବିଳାସ ବିଗ୍ରହ ବୋଲି କୁହାଯାଏ। ତେଣୁ ଭଗବାନ ଯେଉଁ 16,108 ରାଣୀଙ୍କ ସହିତ ନିଜକୁ ବିସ୍ତାର କରି ଲୀଳା କରୁଥିଲେ, ଏଇଟା ପ୍ରକାଶ ବିଗ୍ରହ ବୋଲି କୁହାଯାଏ। ଏବଂ ଭଗବାନ ଯେଉଁ ନିଜକୁ ବିସ୍ତାର କରନ୍ତି, କ'ଣ ଭଗବାନ କ'ଣ ବଳରାମ ନିଜକୁ ବିସ୍ତାର କରନ୍ତି, ଚାତୁର୍ଭୁଜ, ପ୍ରଦ୍ୟୁମ୍ନ, ସଂକର୍ଷଣ, ଅନିରୁଦ୍ଧ, ବାସୁଦେବ, ପ୍ରସନ୍ନ, ଏସବୁ ରହିଛି, ସେମାନଙ୍କଠାରୁ ବହୁତ ପ୍ରକାର ବିସ୍ତାର ଆସନ୍ତି। ଏ ହେଉଛି ବିଳାସ ବିଗ୍ରହ ଭଗବାନଙ୍କ ଚୈତନ୍ୟ ଚରିତାମୃତ ସୁବର୍ଣ୍ଣ କରାଯାଇଛି। ତେଣୁ ଭଗବାନଙ୍କ ଲୀଳା ସହିତ କାହାର ସେ କରିପାରିବେ ନାହିଁ, ନିରସ୍ତ ସାମ୍ୟ। ଆଉ ଅତିଶୟ ସେ କଥା ଆଉ କ'ଣ କହିବା, ଯଦି ଜଣେ ଭଗବାନଙ୍କ ସହିତ ସମାନ ହେଇପାରିବେ ନାହିଁ, ତାଙ୍କଠାରୁ ଉର୍ଦ୍ଧ୍ୱ କଥା ଆଉ କ'ଣ କହିବା। ନିରସ୍ତ ସାମ୍ୟ ଅତିଶୟେଷୁ ଅବସ୍ଥିତ, ଭଗବାନ ଏହିଭଳି ଭାବରେ ତାଙ୍କ ଲୀଳା କରୁଥିଲେ, ଦ୍ୱାରକା ଲୀଳା ଭଗବାନ ବୈକୁଣ୍ଠଠାରୁ ମଧ୍ୟ ଅଧିକ। ବୈକୁଣ୍ଠ ଆଚାର୍ଯ୍ୟମାନେ କହିଛନ୍ତି ସେ କଥା ତାଙ୍କ ଟୀକାରେ, ବୈକୁଣ୍ଠଠାରୁ ମଧ୍ୟ ଅଧିକ। ବୈକୁଣ୍ଠ ଯଦିଓ ଚିତ୍ ଜଗତ ରହିଛି, ଭଗବାନ ଭୌତିକ ଜଗତ ରହିଥିଲେ, କିନ୍ତୁ ସେ ଯେଉଁ ଦ୍ୱାରକାରେ ଦ୍ୱାରକା ଲୀଳା ଯେଉଁ କରୁଥିଲେ, ସେ ଦ୍ୱାରକାଟା ଭୌତିକ ଜଗତର ନୁହଁ, ଚିତ୍ ଜଗତର ଦ୍ୱାରକା। ତାଙ୍କ ଧାମ ସହିତ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ଭଗବାନ ଯେଉଁ ବୃନ୍ଦାବନ, ମଥୁରା ଏବଂ ଦ୍ୱାରକା ଯେଉଁ ଲୀଳା କରନ୍ତି, ଏ ଚିତ୍ ଜଗତରେ ରହିଛି ଏସବୁ ଧାମ। ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି। ଆଜି ମଧ୍ୟ ବହୁତ ବହୁତ ଗୋଟେ ଭଲ ଶୁଭ ବେଳା, ସେ ହେଉଛି ଅଷ୍ଟମୀ ତିଥି, ବହୁଳା ଅଷ୍ଟମୀ, ଏଇ ରାଧାରାଣୀଙ୍କର ଆବିର୍ଭାବ, ସରି ରାଧାକୁଣ୍ଡଙ୍କର ଆବିର୍ଭାବ ହୋଇଥିଲା। ଇଏ ହେଉଛି ଗୋବର୍ଦ୍ଧନ ନିକଟରେ ଯେଉଁ ରାଧାକୁଣ୍ଡ ରହିଛନ୍ତି, ଏ ରାଧାକୁଣ୍ଡ ମଧ୍ୟ ଚିତ୍ ଜଗତରେ ରହିଛନ୍ତି। ଏବଂ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ଗୋବର୍ଦ୍ଧନ ଏବଂ ରାଧାରାଣୀ। ରାଧାରାଣୀଙ୍କର ରାଧାକୁଣ୍ଡ ରାଧାରାଣୀଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ଭଗବାନ ମଧ୍ୟ ସେ ଅତ୍ୟନ୍ତ ପ୍ରିୟ, ରାଧାକୁଣ୍ଡର ଆବିର୍ଭାବ ହୋଇଥିଲା। ଭଗବାନ ଯେତେବେଳେ ଅରିଷ୍ଟାସୁରକୁ ହତ୍ୟା କଲେ, ଅରିଷ୍ଟାସୁର ଭାଗବତ ଦଶମ ସ୍କନ୍ଧର ଶ୍ରୀଲୀଳା ସବୁ ରହିଛି, ଅରିଷ୍ଟାସୁର ଯେତେବେଳେ ହତ୍ୟା କଲେ, ବିରାଟ ବଡ଼ ଆସିଥିଲା ଗୋଟେ ଷଣ୍ଢ ଅରିଷ୍ଟ ଆସିଥିଲା, ଭଗବାନ ତାକୁ ହତ୍ୟା କଲେ। ହତ୍ୟା କଲା ପରେ ଯାଇକିରି ଅରିଷ୍ଟାସୁର ବଧ ହେଉ, ଯେଉଁଥିରେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଲୀଳାଟି ଭଗବାନଙ୍କର, କାରଣ ଅରିଷ୍ଟାସୁର ହତ ପରେ ନାରଦ ମୁନି ଯାଇକି କଂସକୁ କହିବେ ଯେ ତୁମର ଯେଉଁ ଚିନ୍ତା କରୁଥିଲେ କି ଅଷ୍ଟମ ପୁତ୍ର ଦେବକୀଙ୍କର ଯେ ତୁମର ଶତ୍ରୁ, ସିଏ ହେଉଛନ୍ତି ନନ୍ଦ ମହାରାଜଙ୍କ ଘରେ ଯିଏ ରହିଛନ୍ତି କୃଷ୍ଣ, ସିଏ ହେଉଛନ୍ତି ତୁମର ଶତ୍ରୁ, ତାଙ୍କୁ ଏଇଠିକି ଆଣ, ଏଭଳି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଅରିଷ୍ଟାସୁର ବଧ ପରେ ଭଗବାନ ଯେତେବେଳେ ଯାଇ ପହଞ୍ଚିଗଲେ ରାସକ୍ରୀଡ଼ା କରିବା ପାଇଁ ସେଇଠି ଗୋବର୍ଦ୍ଧନ ପାଖରେ, ସେଇଠି ରାଧାରାଣୀ କହିଲେ ନା ତୁମେ ଆଉ ମୋତେ ଆମକୁ ଛୁଇଁବ ନାହିଁ, ତୁମେ ଗାଭୀ ହତ୍ୟା ବୃଷକୁ ହତ୍ୟା କରିଛ, ତୁମେ ପାପ ଲାଗିଲା, ତେଣୁ ତୁମେ ଆମକୁ ଛୁଇଁବ ନାହିଁ, ତୁମେ ଏଇଟାକୁ ପାପରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ଆମକୁ ଛୁଇଁପାରିବ ନାହିଁ। ଏଇଭଳି ଭାବରେ ଭଗବାନ କ'ଣ କଲେ, କହିଲେ ଠିକ୍ ଅଛି ଆଉ ମୋତେ ଯିବାକୁ ପଡ଼ିବନି, ଭଗବାନ ସିଏ ଭଗବାନ ଆମେ କହୁଥିଲୁ ନା, ବଳରାମଙ୍କର ଲୀଳାରେ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଦ 66 ଅଧ୍ୟାୟ ନା 67 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 67 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କ ଲୀଳା ଏଭଳି, ଭଗବାନ ଅନ୍ୟମାନେ ଆମେ ସବୁ ସ୍ନାନ କରିବା ପାଇଁ ନଦୀକି ଯାଉଛେ, ଆଜିକାଲି ତ ସବୁ ଟ୍ୟାପ୍ ୱାଟର୍ ହୋଇଗଲାଣି, ଘରକୁ ଯିବା ପଡ଼ୁ ନାହିଁ, ଆଜିକାଲି ସବୁ ଯାଉଥିଲେ ନଦୀକୁ ସ୍ନାନ କରିବା ପାଇଁକି, କିନ୍ତୁ ଇଏ ଭଗବାନ ଇଏ କାହିଁକି ନଦୀକି ଯିବେ ସ୍ନାନ କରିବା, ନଦୀକୁ ଡାକିବେ, ଯମୁନା ନଦୀକୁ ଡାକିଲେ ନା, ଶିଶୁଳଗୁଡ଼ି ଯେଉଁ ଲୀଳାଟି ରହିଛି ଜଗଦେବଙ୍କର ସ୍ୱାମୀଙ୍କର, କ'ଣ ସେ ଲୀଳା ଯମୁନା, ଯମୁନା ଲୀଳା କ'ଣ, ଜୟଦେବ ଗୋସ୍ୱାମୀଙ୍କର ବା, ହଁ ଯମୁନାରେ ସ୍ନାନ କଲେଣି ସେ ଯେଉଁ ଲୀଳାଟି ରହିଛି ଗୀତଗୋବିନ୍ଦରେ, ନା ଗୀତଗୋବିନ୍ଦ ନାହିଁ ଆଗତରେ ଅଛି, ଆଚ୍ଛା ହଉ, ତେଣୁ ଏ ରହିଛି ଭଗବାନ, ସିଏ ଭଗବାନ କାହିଁକି ଯିବେ ଅନ୍ୟ ଅନ୍ୟ ସବୁ ତୀର୍ଥକୁ ଯିବେ, ଭଗବାନ ଭଗବାନ ଥରେ ନନ୍ଦ ମହାରାଜ ଚାହିଁଲେ ଆମେ ଏସବୁ ରହିଛୁ ବୃନ୍ଦାବନ ରହିଗଲୁ, ଆମର ସମୟ ଚାଲିଗଲା, ଆମେ କୁଆଡ଼େ ଯାଇପାରୁନି, ତୀର୍ଥକୁ ଯାଇପାରୁନି, ଆମେ ଟିକେ ଗଙ୍ଗା ଯିବୁ ସ୍ନାନ କରିବା ପାଇଁ, ଗଙ୍ଗାଟି ତାଙ୍କ ପିତା ଚାହିଁଲେ ଗଙ୍ଗାକୁ ଆସିବା ପାଇଁ, ହରିଦ୍ୱାର ବୃନ୍ଦାବନ ହରିଦ୍ୱାର, ଭଗବାନ କହିଲେ ଆପଣ ଯିବା ଦରକାର ନାହିଁ, ମୁଁ ଏଇଠି ଗଙ୍ଗାକୁ ପୁଣି ଆସିବି, କହିକିରି ମାନସୀ ଗଙ୍ଗା, ଭଗବାନ ଗଙ୍ଗାକୁ ଆହ୍ୱାନ କଲେ, ଗଙ୍ଗା ଆସି ପହଞ୍ଚିଗଲେ ମାନସୀ ଗଙ୍ଗା, ବୃନ୍ଦାବନରେ ସେ ମାନସୀ ଗଙ୍ଗା ରହିଛନ୍ତି, ଗଙ୍ଗା ଆସି ପହଞ୍ଚିଗଲେ ସେଠି, ଭଗବାନ ଯେଉଁଠି ଅଛନ୍ତି ସେଠି ସବୁ ତୀର୍ଥ ଆସି ପହଞ୍ଚିବେ। ତେଣୁ ଭଗବାନ କ'ଣ କଲେ ତା ପାଦକୁ, ପାଦର ଭୂମି ଉପରେ ଗୋଟେ ପ୍ରହାର କରିକିରି ଗୋଟେ କୁଣ୍ଡ ତିଆରି କଲେ, ଶ୍ୟାମକୁଣ୍ଡ, ଶ୍ୟାମକୁଣ୍ଡ ଏବଂ ଶ୍ୟାମକୁଣ୍ଡ ଯେତେବେଳେ ହେଲା, ଭଗବାନ ସ୍ନାନ କରି ପଳାଇ ଆସିଲେ, କହିଲେ ମୁଁ ଏତେ ପବିତ୍ର ହୋଇଗଲି, ରାଧାରା କହିଲେ ନା ତୁମେ ପବିତ୍ର ହୋଇନା, କହିକିରି ରାଧାରାଣୀ କହିଲେ ମୁଁ ଗୋଟେ କୁଣ୍ଡ ତିଆରି କରିବି, କହିକିରି ରାଧାରାଣୀ ଚେଷ୍ଟା କଲେ, ତାଙ୍କର ସବୁ ବିଭିନ୍ନ ପ୍ରକାର ଯେଉଁ ମାଧ୍ୟମରେ ଚେଷ୍ଟା କଲେ ରାଧାକୁଣ୍ଡ ତିଆରି କରିବା ପାଇଁ, କିନ୍ତୁ ଭଗବାନ ପୁଣି ତାଙ୍କୁ ମଧ୍ୟ ତାଙ୍କ ପାଇଁ ରାଧାକୁଣ୍ଡଟି ତିଆରି କଲେ। ଏବଂ ରାଧାକୁଣ୍ଡରେ ମଧ୍ୟ ସବୁ ପାଣି ତୀର୍ଥ ଜଳ କରିବା ପାଇଁ ମାନସୀ ଗଙ୍ଗାରୁ ସବୁ ଗୋପୀମାନେ ଯାଇକିରି ଜଳ ଆଣିବା ପାଇଁ ବସିଲେ, କେତେ ଜଳ ଆଣିଥାନ୍ତେ, କିନ୍ତୁ ଭଗବାନ ଆହ୍ୱାନ କଲେ, ସବୁ ତୀର୍ଥମାନଙ୍କୁ ଆହ୍ୱାନ କଲେ, ଗୋଟି ଗୋଟି ତୀର୍ଥ ଆସିକି ରାଧାରାଣୀଙ୍କ କୃପା ପ୍ରାର୍ଥନା କରୁଛନ୍ତି, ମୁଁ ଅମକ ମୋତେ ଆଲାଉ କରନ୍ତୁ, ମୁଁ ଏ ଜଳ ପ୍ରଦାନ କରିବି। ଏଇଭଳି ଭାବରେ ଗୋଟିଏ ଗୋଟିଏ ତୀର୍ଥ ଆସିକିରି ସବୁ ଜଳ ପ୍ରଦାନ କଲେ ରାଧାକୁଣ୍ଡ। राधाकुंड ये महान से तीर्थ राधाकुंड भगवान राधारानी का प्रिय भगवान को मतलब अत्यंत प्रिय आज राधाकुंडर आविर्भाव होता तीर्थ भगवान लीला सब रही तेणु अतिशय सुअवस्थित भगवान जो रही थे द्वारका रे सहित कहीं सामान हो पारे ना अधिक कथा कौन कह आम कौल द्वारका कथा वैकुंठ कथा वैकुंठ रे जो रही वैकुंठ ठारूँ अधिक भगवान लीला द्वारका लीला एवं द्वारका लीला ठीक मथुरा लीला आहरी अधिक ए मथुरा लीला ठीक वृंदावन लीला आहरी अधिक से कहुए भगवान द्वारका पूर्ण मथुरार पूर्णतर एवं वृंदावन से पूर्णतम पूर्णतम सी वृंदावन भगवान माधुर्य लीला मथुरा एवं द्वारका भगवान ऐश्वर्य लीला से समस्त जानते स्वयं भगवान तेनासार पूजा पूजी सब करुले किंतु वृंदावन भगवान पूजा करन भगवान बांधुले से आम मास सारा भगवान को दीप देखो आप बंधाई माँ का द्वारा नमामीश्वरम सा चिदानंद रूपम लासत कुंडलम गोकुले व्रजमानम यशोदा वियोलुखला धावमानम परामुष्टंगात्यंत तद्रुत्य गोप्या नमामीश्वरं सच्चिदानंद रूपं लासत कुंडलं गोकुले व्रजमानम एवली भाव भगवान को बांधुले पूजा कौन कर बांधुले एवं चैतन्य चरितामृत वर्णना कर भगवान आदर बहुत प्रीत हूँ ताकू पूजा कले भगवान जी खुशी हमें ना जो जड़े कौन विभिन्न प्रकार गाड़ी प्रदान करती सब भगवान आहरी खुशी हूँ तो वर्णना कर प्रिया जदि मान करी कर ए भर्षण वेद स्तुति हते से हरे मोर मन भगवान को मन को हरण करनी सब कार्य माँ बांधि दिंती सीटा भगवान को आनंद लगे भगवान एभली भाव क्रंदन करुले बांधिया पूर्वर दौड़ुले माँ का हाथ धरा पड़े बाड़िया बाड़िया बाड़े माँ बोली भगवान दौड़ुले ये कुंतीदेवी देखी कुंतीदेवी से समय आस देखी ये लीलाटी को तेणु तक स्तुति में से कथा कहते आप जो क्रंदन करुले यू देखिकी मु आश्चर्य हो जाए भगवान एभली ताकू मृत्यु मत भय करती भीच मृत्यु मत भय करती किंतु से मध्य माँ का हाथ में जष्टि देखी धावमान होती भाव कुंतीदेवी स्तुति कही तेणु ये द्वारका लीला जदिओ वृंदावन मथुरा ठार कम कि तथापि वैकुंठ वैकुंठ ठार अधिक अतिशय वैकुंठ कहीं कौन अधिक ना जन आचार्य कहते वैकुंठ वैकुंठ तो अभी अधिकम उक्तम कहीं किंच कारण हूँ ना वैकुंठ लक्ष्मीदेवी पूजित हूँ वैकुंठ लक्ष्मीदेवी वैकुंठ भगवान जो रही लक्ष्मी सहित कौन लक्ष्मी नारायण लक्ष्मी सहित रही जड़े लक्ष्मी सहित रही किंतु ये भगवान जो रही 16108 लक्ष्मी ये 16 भगवान को 16 कला रही चंद्र जमी आम देखुचे वर्तमान अष्टमी तिथि है 8 कला पार है भाव पूर्णमी जो आस पूर्ण पूर्ण चंद्र 16 कला से भाव जो 16000 रही 16 कला भगवान 16 कला जो रही गोटी गोटी कला हजार भाग विभक्त होती गोटे गोटे पत्नी 16108 अर्थ होता सब कला मैंने सब शक्ति सब विभिन्न आचार्य मैंने कही कौन कौन शक्ति रही 16 शक्ति विषय में कह आज ये सब रही तेणु निरस्त साम्य अतिशेष अवस्थित रेमे रमा भी निज काम संप्रदो निज काम भगवान कौन सी कामना नहीं भगवान आम जो कर्म करुचे कौन पर आम विभिन्न प्रकार कामना रही कले आम यहाँ से आम कम करुचे कि भगवान निष्काम कौन सी कामना ना कि तथा से कार्य करेमी रमा भी निज काम संप्रदो ରାମା ବା ଲକ୍ଷ୍ମୀ ଲକ୍ଷ୍ମୀଙ୍କ ସହିତ ଭଗବାନ ରମଣ କରୁଥିଲେ, ରମଣ କରୁଥିଲେ, ଆନନ୍ଦ ଉପଭୋଗ କରୁଥିଲେ। ଭଗବାନ ହେଉଛନ୍ତି ଆନନ୍ଦ ଘନ। ତେଣୁ ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ କ'ଣ, ସେ ଯେଉଁ ଲକ୍ଷ୍ମୀଦେବୀମାନଙ୍କ ଲକ୍ଷ୍ମୀ ସହିତ ରମାଙ୍କ ସହିତ ଯେଉଁ ଆନନ୍ଦ ରମାଦେବୀ ପ୍ରାପ୍ତ ହେଉଥିଲେ ବା ଭଗବାନ ପ୍ରାପ୍ତ ହେଉଥିଲେ, ସେଇ ଆନନ୍ଦ ମଧ୍ୟ ଆମେ ପ୍ରାପ୍ତ ହେଉଛେ ସେଇ ଲୀଳାକୁ ବର୍ଣ୍ଣନା କରିକି, ସେଇ ଲୀଳାକୁ ସ୍ମରଣ କରିକିରି। ଭଗବାନ ଏଇ ଲୀଳା ମାଧ୍ୟମରେ ଭକ୍ତମାନଙ୍କ ପ୍ରତି କୃପା କରୁଛନ୍ତି। ରମା ସବୁ 16,108 ରାଣୀ ଥିଲେ, ଭଗବାନଙ୍କ ସେବା କରୁଥିଲେ, ସବୁ ବର୍ଣ୍ଣନା କରାଯିବ। ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଆମକୁ ମଧ୍ୟ ସେଥିରୁ ବଞ୍ଚିତ କରିନାହାନ୍ତି। କେବଳ ସେଇ କଥା ଶୁଣିବା ମାତ୍ରେ, ଶୁଣିବା ଦ୍ୱାରା ଆମେ ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହେବା। ଏବେ ତଫାତ୍ ମଧ୍ୟ ନାହିଁ, ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଆମେ ଆନନ୍ଦ ପ୍ରାପ୍ତ ହେଉଛୁ, କି ତଫାତ୍ ରହିଛି ନା, ତଫାତ୍ ନାହିଁ। ଭଗବାନ ହେଉଛନ୍ତି ଅଦ୍ୱୟ ବସ୍ତୁ, ସେଥିରେ କୌଣସି ଭେଦ୍ୱୈତ ଭାବ ନାହିଁ। ସେ ଆନନ୍ଦ ଏକା ଆନନ୍ଦ, କିନ୍ତୁ ଶ୍ରବଣରେ ଯେଉଁ ରହିଛି ଭେଦ ଅନୁସାରେ ସେ ଆନନ୍ଦ ଜଣେ ପ୍ରାପ୍ତ ହେବ। କିଏ କେଉଁଭଳି ଭାବରେ ଶ୍ରବଣ କରୁଛି ସେ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେବ। ଆମେ ବର୍ଣ୍ଣନା କରାଯାଇଛି ଯେଉଁମାନେ ବହୁତ ଉନ୍ନତ ସ୍ତରର ଶ୍ରବଣକାରୀ ସେମାନେ ଭଗବାନ କଥାକୁ ଶ୍ରବଣ କରନ୍ତି ନାହିଁ, ଭଗବାନ କଥାକୁ ପାନ କରନ୍ତି। ଯେଉଁଭଳି ଭାବରେ କିଏ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 4-5 ଦିନ ହୋଇଗଲାଣି କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ବିଶ୍ରାମ ମଧ୍ୟ ନେଉନାହାନ୍ତି। ଆମେ ଚିନ୍ତା କରିପାରିବା ନାହିଁ ଏ ସ୍ତରକୁ। ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ସେଇ ସ୍ତରର ସେ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଏ ଭଗବାନ ଲୀଳାକୁ ଶ୍ରବଣ କରୁଛନ୍ତି। ତେଣୁ ଦଶମ ସ୍କନ୍ଧ ସେ କହୁଛନ୍ତି ପ୍ରଭୁ, କାରଣ ଭଗବାନଙ୍କ ଲୀଳାକୁ ନବମ ସ୍କନ୍ଧ 24 ଅଧ୍ୟାୟରେ 3-4 ଶ୍ଳୋକରେ କହିଦେଲେ ଭଗବାନ, ଏ ସୁଖଦେବ ଗୋସ୍ୱାମୀ। ତେଣୁ ପରୀକ୍ଷିତ ମହାରାଜ କହିଲେ ପ୍ରଭୁ ଭଗବାନ ଲୀଳାକୁ ଏତେ ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ସେ କହୁଛନ୍ତି ନୈଶାତି ଦୁଃସା କ୍ଷୀନ ମାଂ ତପ୍ତମ ବିବାଦତେ ପିବନ୍ତମ ତନ୍ ମୁଖାମ୍ବୁଜମ ଚ୍ୟୁତମ ହରି କଥା ଅମୃତମ। ମୁଁ ଆପଣଙ୍କ କଥାକୁ ପାନ କରୁଛି, ସେ ଶ୍ରବଣ କରୁଛନ୍ତି ବୋଲି କହିଲେ ନାହିଁ, ପ୍ରକୃତରେ ସେ ପାନ କରୁଥିଲେ। ତେଣୁ ସେଇ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ, ଭଗବାନ ଯେଉଁ ଲୀଳା, ଏଇ ଲୀଳାକୁ ସିଏ ମଧ୍ୟ ଶ୍ରବଣ କରୁଥିଲେ। ପରୀକ୍ଷିତ ମହାରାଜ ଶ୍ରବଣ କରୁଥିଲେ, ପରୀକ୍ଷିତ ମହାରାଜ ସହିତ 60,000 ମୁନିଋଷିମାନେ ଶ୍ରବଣ କରୁଥିଲେ, ତାପରେ 200 ବର୍ଷ ପରେ ସୁତ ଗୋସ୍ୱାମୀ ବର୍ଣ୍ଣନା କରୁଥିଲେ, ଏବଂ 88,000 ସୌନକାଦି ଋଷିମାନଙ୍କ ସହିତ 88,000 ଋଷି ପାନ କରୁଥିଲେ। ଯେଉଁ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ ଏଇ ଲୀଳାଟି ମଧ୍ୟ ସେ ସବୁ ଶ୍ରବଣ କରିଛନ୍ତି। ତେଣୁ ଏଇ ଲୀଳାକୁ ଯିଏ ଶ୍ରବଣ କରେ ସେ ସେଇ ଆନନ୍ଦ ପ୍ରାପ୍ତ ହେବ। ରେମେ ରମା ରମା ବି ସେମାନେ ଯେଉଁ ରମଣ କରୁଥିଲେ, ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଆମକୁ ମଧ୍ୟ ସେଥିରୁ ବଞ୍ଚିତ କରିନାହାନ୍ତି। ସେଇ ଲବ କଥା ଶ୍ରବଣ କରିକି ଆମେ ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହେବା, ଇଏ ଭଗବାନଙ୍କର ଅତର୍କ୍ୟ, ସବୁ ଅତର୍କ୍ୟ। 5,000 ବର୍ଷ ତଳେ ଲୀଳା କରୁଥିଲେ, କିନ୍ତୁ ଆମେ ଆଜି ଶୁଣିକରି ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହେବା, ଯେଉଁ ଆନନ୍ଦ ସେ ପ୍ରାପ୍ତ। ରେମେ ରମା ଭି ନିଜ କାମ ସମ୍ପୃତ, ତାଙ୍କର କୌଣସି କାମନା ନାହିଁ, କିନ୍ତୁ ତଥାପି ସେ ସବୁ ତାଙ୍କର କାମନା ପୂର୍ଣ୍ଣ କରୁଥିଲେ। ବିଶେଷ ଭାବରେ କାମ ଏଇଟା ଆନନ୍ଦ ବୋଲି କୁହାଯାଉଛି, ନିଜ ଆନନ୍ଦରେ ମଗ୍ନ ଥିଲେ, ନିଜ କାମ ସମ୍ପୃତ। ଭଗବାନ ତ ଆନନ୍ଦ ଘନ, ସେ କେବେ ହେଲେ ଦୁଃଖ ପାଇପାରିବେ ନାହିଁ, ନିରାନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ, ସବୁ ଆନନ୍ଦ, ସିଏ ଆନନ୍ଦ ଘନ, ସୂଚିତ ଆନନ୍ଦ ଘନ ସିଏ। ତେଣୁ ସବୁ ଅବସ୍ଥାରେ ସିଏ ଆନନ୍ଦମୟ। ରେମେ ରମା ଭି ନିଜ କାମ ସମ୍ପୃତ, କିଭଳି ଭାବରେ ଉଦାହରଣ ଦେଉଛନ୍ତି, ଯଥୋତ୍ତରୋ ଗାରକ ମେଧିକାଶ୍ଚରଣ, ଯଥେତ୍ତର ଅର୍ଥ ହେଉଛି ଅନ୍ୟ ମନୁଷ୍ୟ ଭଳି, ଇତର ମନୁଷ୍ୟ ଭଳି ସମସ୍ତେ ମଧ୍ୟ ଗୃହସ୍ଥ ଜୀବନ ଯାପନ କରୁଛନ୍ତି, ସେମାନେ ମଧ୍ୟ ଗୃହସ୍ଥ ଲୀଳା କରୁଛନ୍ତି, ଭଗବାନ ମଧ୍ୟ ଗୃହସ୍ଥ ଲୀଳା କଲେ ଆଉ କ'ଣ ତଫା, ଏମାନେ ସବୁ ଇତର, ଏମାନେ ସବୁ ମନୁଷ୍ୟ। ଯଥେତ୍ତର ଗାରକ ମେଧିକାନ୍, ଗୃହସ୍ଥ ଧର୍ମ ଭଗବାନ ପାଳନ କରୁଥିଲେ, ଗୃହସ୍ଥ ଧର୍ମରେ ଯେଉଁଭଳି ଭାବରେ ଆଦର୍ଶ ଗୃହସ୍ଥ ଭଗବାନ ଦେଖାଇଲେ, ଆଦର୍ଶ ଗୃହସ୍ଥ ଜୀବନ କେମିତି ଗୃହ କର୍ମ, ଆମେ ସେଇଟା ଗୋଟେ ଦିନଚର୍ଯ୍ୟା ଆସିବ ଭଗବାନଙ୍କର, ସକାଳୁ ଉଠି ରାତି ପର୍ଯ୍ୟନ୍ତ କିଭଳି ଭାବରେ ଭଗବାନ ଦ୍ୱାରକାରେ ଲୀଳା କରୁଥିଲେ ଏ ଲୀଳାଟି ବର୍ଣ୍ଣନା କରାଯାଉଛି। ଏମିତିକି ନାରଦ ମୁନି ମଧ୍ୟ ତାଙ୍କର ଆଗ୍ରହ ଆସିଲା, ତାଙ୍କର କୌତୁହଳ ଆସିଲା ଭଗବାନ କିଭଳି ଲୀଳା କରୁଛନ୍ତି ଦ୍ୱାରକାରେ। ତେଣୁ ସେ ଗୋଟେ ଦିନ ସବୁ ଘର ନାରଦ ମୁନି ସବୁବେଳେ ଦ୍ୱାରକା ନିକଟରେ ରହନ୍ତି, ପିଣ୍ଡରୀକ କ୍ଷେତ୍ର, ଯଦିଓ ନାରଦ ମୁନି को अभिशाप मिलेगी, दक्ष अभिशाप देखते से गोटे स्थान में बेस दिन बेस समय रही पारे ना कि द्वारका रे दक्ष साप कम करूला तेणु से अधिकांश समय रे से द्वारका रे रोते एमती वर्णना कर भागवत भगवान पठाते अन्य स्थान को जाओ कि छाड़ छुड़ी कम सारे पलि आसे सांगे सांगे मनटा लगे ना कौटी द्वारका पाखे ही सी रहा सब द्वारका लीला खाली नारद मुनि नुहति अने अनेक मुनि ऋषि सब रही ए भागवत एक कथाटे आसव एकास्कंद एक कथाटे आसव थे जो यादव पिला माने जो ये कौन सांब इत्यादि एम सब खेलुले क्षेत्र में खेलुले सब मुनि ऋषि मान सब रहा तेणु खेलुला बेले से कौन कले भगवान का लीला भगवान का लीला यह रही सी गोटे लीला कले कौन ना सांब को गोटे झीव बेश करदे गोटे ड्रेस पिंधे शाढ़ीटे पिंधे कहीकि एकास्कंद वर्णना कर प्रथम अध्याय कहीकि सी मुनि ऋषि मान पाक गले कहले ए मुनिवर मुनि मैने दयाक कहे कि आम ये स्त्रीलोक जनक रही काली कजरारी कला तांकर चक्षु रही बहुत सुंदर देखापी तांकर गर्भ रही गर्भ में कौन संतान रही आप कहीपर कि सी लाज कर पचारापी तेनाली पचारूँ भाव जो कहले तेणु से प्रलब्धा मुनय मुनि मान सब सही सेने भगवान कथा आलोचना कर हरे कृष्णा 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 हरे 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 राम 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 साधु मान जो मिलित हमें से अन्य कथा आलोचना करती ना भगवान कथा ही आलोचना करती मच्चित मदगत प्राण बोधयंत परस्परम कथयंत मांग नित्यं तुष्यंती च रमती च भगवान कथा से आनंद प्राप्त हमें रमती ये रेमे रमा कह जाए से मत रमती से लीलार से रमण करती आनंद प्राप्त हमें भगवान जो पत्नी मान सहित रमण करीला आलोचना कर रमण करती आनंद प्राप्त हूँ से रेमे रमा ये कह रमती च शब्द आहरी कथा मत रही तेणु यह भाव में डिस्टर्ब कले क्रोध आसला एवं प्रलुब्धा मुनय जो कहले तेणु से कौन कले नौ कुपिता रूप कोप आसला भगवान पुत्र मान कि पुत्र भगवान प्रिय आराध्य भगवान पुत्र कौच मान सही कथा ना सहले ना कोप कले ये भगवान लीला साधु मान मुनि मान कोप क्रोध न थाए जे क्रोध को जय करना काम क्रोध जय करना से कि साधु धीर व्यक्ति से मैंने क्रोध को जय कर आसला भगवान लीला ये रही तेणु ता नौ कुपितान रूप ताप कोप प्रकाश कर कहले जनईति बो मंदा मूसल कूलन आरे मूर्ख तुम से जो पुत्र सी जहाज कर पुत्र नुह कि कन्या नुह सी जहाज कर कौन मूसल मूसल जहाज कर कि मूसल ना कूल नाश तुम कूल को नाश कर जदि कूल को संहार कर शुणीदे वज्र पड़ा भाई लगे सांगे सांगे से तार वस्त्र बाहन काढ़ीदे देखा बेल गोटे मूसल बाहर देखता केते शक्ति रही कथा कहीदेला मान से फल मूसल कौन ना से अतर्क्य लीला भगवान सब लीला अतर्क्य भक्त मान लीला सब अतर्क्य तर्क से बुझीपर ना तेणु कौन करे आसी सांगे सांगे राजा को कहले कौन राजा राजा ना उग्रसेन उग्रसेन को कहले उग्रसेन कृष्ण को कहले ना उग्रसेन कृष्ण न कहीकि भीम को डक पठेले भीम आसिले भीम आसिक घोरी घोरी कर चूना करदे द्वारकारे से समुद्र रही आपल देखिए द्वारकारे से समुद्र रही यहाँ हूँ आरब सागर भी कहुची आरब सागर आमर एपटे जो रही पूरी पाखे से बंगोपसागर ये सब इंडियन ओसन भारत सागर रोटे पार्ट दुटा पार्ट एम इंडियन ओसन रेणु आरब सागर से कौन कले चोरी से गला सब चूर्ण हो गला आउटे ना फिंगीदे से सब चूर्ण सब आसिक एरका क्षेत्र या एरका जो प्रभास क्षेत्र को हास भाया रही किंतु लास्ट को जो जदु मैने सब युद्ध करेंगे से सब लुहार परिणत हो सब अतर्क लीला भगवान आम तर्क बुझीपरिया ना ଏହିଭଳି ଭାବେ ତାଙ୍କ ଭିତରେ ଫାଇଟିଂ ହେଇ ମୃତ୍ୟୁବରଣ କରିବେ। ଏହାର ଅର୍ଥ ଏଇଟା କେବଳ ବାହାରକୁ ଏଇଟା ରହୁଛି, ପ୍ରକୃତରେ ସେମାନେ ତାଙ୍କ ଧାମକୁ ଯିବେ। ଏହି ମାଧ୍ୟମରେ ଏଇ ଲୀଳାଟି ହେଉଛି। ଭଗବାନ ଏହି ଲୀଳାକୁ ସହଜରେ ବୁଝି ହେବ ନାହିଁ, ସବୁ ଲୀଳାକୁ ଆଚାର୍ଯ୍ୟମାନେ ସେଇଟା ତତ୍ତ୍ୱ କଥା ପ୍ରକାଶ କରିଛନ୍ତି। ଏବଂ ସେ ଯେଉଁ ଛୋଟିଆ ଖଣ୍ଡଟି ଥିଲା ସେଇଟା ଗୋଟେ କ'ଣ ଗୋଟେ ମାଛ ଗିଳି ଦେଇଥିଲା, ସେଇ ମାଛକୁ ଜରା ଜରା ନା କ'ଣ ତା ନା ସେ ସେଇଟାକୁ ଧରିଥିଲା ଏବଂ ସେଇଥିରେ ସେ ତୀର ତିଆରି କରିଥିଲା ଏବଂ ସେଇଥିରେ ସେ ଭଗବାନଙ୍କୁ ସ୍ୱର ମାରିଥିଲା। ଏସବୁ ଲୀଳା ରହିଛି ଭଗବାନଙ୍କର। ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ଏଇସବୁ କ'ଣ ରେମେ ରମା ବି ନିଜ କାମ ସମ୍ପୃତ। ସାଧାରଣ ଲୋକମାନେ ଯେଉଁ ସେହିଭଳି ଭାବରେ ଗୃହସ୍ଥ ଲୀଳା କରୁଛନ୍ତି, କିନ୍ତୁ ଭଗବାନଙ୍କ ଗୃହସ୍ଥ ଲୀଳା ଆଉ ତାଙ୍କର ଗୃହସ୍ଥ ଲୀଳା ଭିତରେ ତଫାତ୍ ହେଉଛି ଭଗବାନ ଓ ସଚ୍ଚିଦାନନ୍ଦ ଘନ। ଆମେ ବହୁତ ଚେଷ୍ଟା କରୁଛେ ଆନନ୍ଦ ପାଇବା ପାଇଁ, କିନ୍ତୁ ଦୁଃଖ ହିଁ ପାଉଛେ। ଆମେ ଆନନ୍ଦ ପାଇପାରୁନାହିଁ, କାହିଁକି ଆନନ୍ଦ ପାଇପାରୁନାହିଁ ନା ଭଗବାନଙ୍କ ସହିତ ଆମେ ଯୁକ୍ତ ହେଉନାହିଁ। ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେବେ ସେମାନେ ଆନନ୍ଦ ପାଇବେ। ଭଗବତ ଗୀତାରେ ଭଗବାନ କହିଲେ, ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ଯା ଯୁକ୍ତସ୍ୟ ଭାବନା ନ ଚା ଭାବତ ଶାନ୍ତି ଅଶାନ୍ତସ୍ୟ କୁତ ସୁଖମ। ଆମେ ଯଦି ଭାବନା ବା ମନ ଭଗବାନ ପାଖରେ ନାହିଁ ତାହେଲେ ଆମେ କେମିତି ଆନନ୍ଦ ପାଇବା? କାରଣ ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ, ଏଠି ସବୁ ଦୁଃଖ ରହିଛି ଏବଂ ଅଶାଶ୍ୱତ, ସବୁବେଳ ପାଇଁ ରହିପାରିବ ନାହିଁ ଏ ଭୌତିକ ଜଗତ। ତେଣୁ ଯେଉଁମାନେ ଭଗବାନ ତାଙ୍କର ଲୀଳାରେ ମଧ୍ୟ ତାଙ୍କ ଗୃହସ୍ଥ ଲୀଳାରେ ମଧ୍ୟ ଯଦି ଭଗବାନ ସହ ଯୁକ୍ତ ହେବେ, ସକାଳୁ ଉଠି ଭଗବାନଙ୍କ ସେବା କରିବେ, ଭଗବାନ ପୂଜା କରିବେ, ଯେଉଁ ଖାଦ୍ୟ ଗ୍ରହଣ କରିବେ, ଯେଉଁ ଭଗବାନ ଭୋଗ ଲଗେଇବେ, ଏଇଭଳି ଭାବରେ ଜୀବନଯାପନ କରିବେ, ସେମାନେ ମଧ୍ୟ ଆନନ୍ଦରେ ରହିପାରିବେ। କିନ୍ତୁ ଅଧିକାଂଶ ଲୋକ ସେଇଟା କରୁନାହାନ୍ତି, ଅଧିକାଂଶ ଲୋକ ସେଇଟା କରୁନାହାନ୍ତି, ସେଥିପାଇଁ ସେମାନେ ଦୁଃଖରେ ହିଁ ରହୁଛନ୍ତି। କିନ୍ତୁ ଭଗବାନ ସେ ଆନନ୍ଦ ଘନ, ତେଣୁ ସେ ରେମେ ରମା ଭି ନିଜ କାମ ସମ୍ପୃତ ଯଥେତର ଗାରକ ମେଦିକାସ୍ତରନ୍। ଇତର ବ୍ୟକ୍ତି ଭଳି ଭଗବାନ ନୁହଁ, ସେ ଭଗବାନ ସେ ଯଥେତର ଗାରକ ମେଦିକାସ୍ତରନ୍। ଗୃହସ୍ଥ ଜୀବନଯାପନ କରୁଥିଲେ ଭଗବାନ, ପାଖାପାଖି 60 ବର୍ଷ କାଳ ଭଗବାନ ଏ ଲୀଳା କରିଥିଲେ। 60 ବର୍ଷ କାଳ, 90 ବର୍ଷ ପର୍ଯ୍ୟନ୍ତ, 50-60 ବର୍ଷ ପର୍ଯ୍ୟନ୍ତ ଭଗବାନଙ୍କ ଏ ଲୀଳା ହେଉଥିଲା, ଗୃହସ୍ଥ ଲୀଳା। ଏଇଭଳି ଭାବରେ ଭଗବାନ ତାଙ୍କ ଦ୍ୱାରକାରେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଏବଂ ସେଇ ଲୀଳାକୁ ଯେଉଁମାନେ ବର୍ଣ୍ଣନା କରିବେ, ଶ୍ରବଣ କରିବେ, ସ୍ମରଣ କରିବେ, ସେମାନେ ମଧ୍ୟ ସେଇ ଆନନ୍ଦ ପ୍ରାପ୍ତ ହେବେ। ଏ ଭଗବାନ ହେଉଛି ଅଦ୍ୱୈତ ଜ୍ଞାନ ଭଗବାନଙ୍କର। ତେଣୁ ଏ ଶ୍ଳୋକର ଭାଷାରେ ସୁଦର୍ଶନଙ୍କୁ ଅହୋ ଭାଗ୍ୟ ନାରୀଣଂ ଇତ୍ୟାହ, ସେ ଯେଉଁ ନାରୀମାନଙ୍କର ସେ ଯେଉଁ 16,108 ଭଗବାନଙ୍କ ପତ୍ନୀ ଥିଲେ ତାଙ୍କର କେତେ ଭାଗ୍ୟ, ଏ କଥା ସୁଦର୍ଶନ କହୁଛନ୍ତି। ଏଇ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତାଙ୍କର ଏଇ ଭାବନା, ଅହୋ ଭାଗ୍ୟ ନାରୀଣାମ ଇତ୍ୟାହ ତ୍ରିଭି। ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଟା ଚିନ୍ତା କରୁଛନ୍ତି, ସୁଦର୍ଶନ ଯେଉଁ କହୁଛନ୍ତି ଏଇଟା ସୁଖଦେବ ଗୋସ୍ୱାମୀଙ୍କ ଭାବକୁ ବର୍ଣ୍ଣନା କରୁଛନ୍ତି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ ଏଇ ଲୀଳାଠୁ 3 ଶ୍ଳୋକରେ ବର୍ଣ୍ଣନା କରିବେ, 42 ଆମେ ଗତକାଲି ଶୁଣିଥିଲେ, 43-45 ଏଇ 3 ଶ୍ଳୋକରେ ଏଇ କଥାଟି କହିବେ। କେତେ ତାଙ୍କର ଭାଗ୍ୟ, 16,108 ପତ୍ନୀ ଯେଉଁ ଗ୍ରହଣ କରିଥିଲେ ତାଙ୍କର କେତେ ବଡ଼ ଭାଗ୍ୟ। ସେମାନେ ଏଇ ଭାବରେ ଏଇ ଶ୍ଳୋକ ସବୁ କୁହାଯାଏ। ସୁଖଦେବ ଗୋସ୍ୱାମୀ କହୁ ଓ ଭାଗ୍ୟମ ନାରୀଣାମ ଇତ୍ୟାହତ୍ରିଭି, 3 ଶ୍ଳୋକରେ କହୁଛନ୍ତି। ଏ ଶ୍ଳୋକରେ କହୁଛନ୍ତି ଗୃହସ୍ଥ ଜୀବନଯାପନ ବିଷୟ ବର୍ଣ୍ଣନା କରୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ତଦେବ ଦର୍ଶନ ଆହ, ତା ପୂର୍ବରୁ ଯେଉଁ କୁହାଗଲା ନା ଭଗବାନ ସିଏ ନିଜକୁ ବିସ୍ତାର କଲେ ଏକସ୍ମିନ୍ ମୁହୂର୍ତ୍ତେ, ଗୋଟିଏ ମୁହୂର୍ତ୍ତରେ 16,100 ରୂପରେ ବିସ୍ତାର କରିକି 16,100 ପତ୍ନୀକୁ ଗ୍ରହଣ କଲେ ଏକସ୍ମିନ୍ ମୁହୂର୍ତ୍ତେ। ଏବଂ ଖାଲି ନିଜକୁ ଯେ ବିସ୍ତାର କରିଦେ ତା ନୁହଁ, ତାଙ୍କର ଯେଉଁ ପିତା ମାତା ଯିଏ ସବୁ ବିବାହ ଲୀଳାରେ ଭାଗ ନେବେ ସମସ୍ତଙ୍କୁ ମଧ୍ୟ ଭଗବାନ ସେହିଭଳି ଭାବରେ ବିସ୍ତାର କରିଦେଇଥିଲେ। କିନ୍ତୁ ଅତର୍କ୍ୟ ଭଗବାନ ଲୀଳା ସବୁ ଅତର୍କ୍ୟ, ଅନ୍ୟମାନେ ମାନେ ତାଙ୍କର ପିତା ଯେଉଁ ବସୁଦେବ ଯେଉଁ 16,100 ରୂପରେ ବିସ୍ତାର ହେଇଥିଲେ ସେ ଭାବୁନାହାନ୍ତି ମୁଁ ବିସ୍ତାର ହେଇଛି ବୋଲି, ସେ ଭାବୁଛନ୍ତି ମୁଁ ଏଇ ଘରେ ରହିଛି, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଏ ଭଗବାନଙ୍କର ଅତର୍କ୍ୟ ଲୀଳା। ତେଣୁ ତଦେବ ପୂର୍ବ ଶ୍ଳୋକରେ ଯାହା କୁହାଗଲା ତଦେବ ଦର୍ଶୟନ, କେମିତି ସେ ଭଗବାନ ତାଙ୍କର ଭଗବାନଙ୍କର ଭଗବତକୁ ବୁଝିବାକୁ ପଡ଼ିବ, ଏଇଭଳି ଭାବରେ 3 ଶ୍ଳୋକରେ କହୁଛନ୍ତି। ଅନପାଇ ସଦା ସୁସ୍ଥିର, ଅନପାଇ ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ସଦା ସୁସ୍ଥିର, ସବୁବେଳେ ସେ ସ୍ଥିର ହେଇକି ରହୁଥିଲେ। ଯେମିତି ରମା ଲକ୍ଷ୍ମୀଦେବୀ ଅସ୍ଥିର ବୋଲି କୁହାଯାଏ, ରମା ଚଞ୍ଚଳା, କିନ୍ତୁ ସେ ଯେତେବେଳେ ଭଗବାନଙ୍କର ସେବାରେ ନିଯୁକ୍ତ ହୁଅନ୍ତି ସେତେବେଳେ ଅସ୍ଥିର ହେଇ ଅଚଞ୍ଚଳା ହେଇଯାଆନ୍ତି, ସେ ସ୍ଥିର ହେଇଯାଆନ୍ତି। ଭଗବାନ ମଧ୍ୟ ଅନପାୟୀ ଶବ୍ଦରେ ଅର୍ଥରେ ଏଇଟାକୁ କୁହାଯାଉଛି, ଯଦି ସଦା ସୁସ୍ଥିର, ସବୁବେଳେ ସ୍ଥିର, ଖାଲି ସ୍ଥିର ନୁହଁ ସୁସ୍ଥିର, ନିଜ ପତ୍ନୀ ପତ୍ନୀମାନଙ୍କ ସହିତ ଲୀଳା କରୁଥିଲେ, ଚିନ୍ତା କରୁ ଭଗବାନ ସେ ସମଗ୍ର ବିଶ୍ୱର ଭାର ତାଙ୍କ ଉପରେ ରହିଛି, ସମଗ୍ର ବିଶ୍ୱର ଭାର, ଇଏ ଭୌତିକ ଜଗତ କିଛି ନୁହଁ, ୱାନ୍ ଥାର୍ଡ଼ ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି ଏବଂ ତାଙ୍କର ମଧ୍ୟ ଚିତ୍ ଜଗତ ରହିଛି, କିନ୍ତୁ ଭଗବାନଙ୍କର କୌଣସି ଚିନ୍ତା ନାହିଁ, କେମିତି ଚଳେଇବେ କ'ଣ କରିବେ, ସେସବୁ ଏତେ କୋଟି କୋଟି ଅନନ୍ତ କୋଟି ସବୁ ଜୀବ ରହିଛନ୍ତି ଏବଂ ବିଷ୍ଣୁ ତତ୍ତ୍ୱମାନେ ସବୁ ରହିଛନ୍ତି, ଚିତ୍ ଜଗତରେ ଯେଉଁମାନେ ରହିଛନ୍ତି ସେମାନେ ସବୁ ମୁକ୍ତ ଜୀବ, ତାଙ୍କୁ କେମିତି ପାଳନ କରାଯିବ କ'ଣ କରାଯିବ ତାଙ୍କର କିଛି ସେସବୁ ନାହିଁ। ଗୋଟେ ଥରେ ଆସିଥିଲେ ବୈଦେଶରୁ ଜଣେ ଆସିଥିଲେ ବ୍ୟକ୍ତି ଜଣେ ବ୍ରିଟିଶ ପିରିୟଡ଼ରେ, ତେଣୁ ଆମର ଭାରତୀୟମାନେ ତାଙ୍କୁ ଯାଇକରି କହିଲେ, ଆପଣ ତ ବହୁତ ବୁଦ୍ଧିମାନ ସବୁ ଆପଣ ଅଛନ୍ତି, ଆମକୁ ଶାସନ କରୁଛନ୍ତି, ଆମର କିଏ ଭଗବାନ ଆପଣ ନିର୍ଣ୍ଣୟ କରିଦିଅନ୍ତୁ, ହଜାର ହଜାର ଭଗବାନ ଦେଉଛନ୍ତି, ଇଏ ଭଗବାନ ସିଏ ଭଗବାନ, ଆମର କିଏ ଭଗବାନ ଆପଣ ଟିକିଏ ନିର୍ଣ୍ଣୟ କରନ୍ତୁ। ତେଣୁ ସେ କହିଲେ ଯେ ଠିକ୍ ଅଛି, ତୁମେ ସବୁ ତୁମର ଭଗବାନ ଫଟୋ ସବୁ ଆଣ, ମୁଁ ଦେଖିବି କିଏ ଭଗବାନ ବୋଲି ମୁଁ କହିବି। ତେଣୁ ସବୁ ଭଗବାନ ଫଟୋ, ଦୁର୍ଗା କାଳୀ ଇତ୍ୟାଦି, ଭଗବାନେଶ ଇତ୍ୟାଦି ସବୁ କଥା ଫଟୋ ସବୁ ଯାଇ ପହଞ୍ଚିଲା, ଦେଖିଲେ ସେ ଦେଖିଲେ, ତେଣୁ ସେ କହିଲେ ଏ ଭଗବାନ ହେଉଛନ୍ତି କୃଷ୍ଣ, ଭଗବାନ ହେଉଛନ୍ତି କୃଷ୍ଣ, କାହିଁକି ନା ଏତେ ସବୁ ଯେଉଁ ଫଟୋ ଅଛି ଭଗବାନଙ୍କର, କିଏ ସବୁ ଅସ୍ତ୍ର ଧାରଣ କରିଛନ୍ତି, କିଏ ଅସ୍ତ୍ର କ'ଣ କ'ଣ ସବୁ ତ୍ରିଶୂଳ ଇତ୍ୟାଦି କିଏ କ'ଣ ସବୁ ଧାରଣ କରିଛନ୍ତି, କିନ୍ତୁ ଇଏ ଏଭଳି ତାଙ୍କର କୌଣସି ଅସ୍ତ୍ର ନାହିଁ, ବଂଶୀ ନାରାଧନ କରୁଛନ୍ତି, ବେଣୁ କଣନ୍ତମରବିନ୍ଦ ଦଳାୟତାଖ୍ୟଂ ବରହାବତମ ସମାସିତା ମୁଦ ସୁନ୍ଦରାଙ୍ଗମ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦ ମାଦି ପୁରୁଷଂ ତମହଂ ଭଜାମି। ବ୍ରହ୍ମ ସଂହିତାରେ 100ଟି ଚାପ୍ଟର ଥିଲା, 100ଟି ଚାପ୍ଟରରୁ ସବୁ ନଷ୍ଟ ହୋଇଯାଇଛି, ବର୍ତ୍ତମାନ ଗୋଟିଏ ଚାପ୍ଟର ରହିଛି ପଞ୍ଚମ ଅଧ୍ୟାୟ, ତା ଦେହରେ ମଧ୍ୟ ଅନେକ ଶ୍ଳୋକ ରହିଛି, ଏହି 2ଟି ଶ୍ଳୋକ ପ୍ରଭୁପାଦ ମହାରାଜ ଚୁଜ୍ କରିଛନ୍ତି। ସମଗ୍ର ପୃଥିବୀରେ ଇସ୍କନ କେନ୍ଦ୍ରରେ 7:30 ହୋଇଯିବ ଦର୍ଶନ ଆଳତି, ସେ ସମୟରେ ଏଇ ଗୀତ ଗାନ କରାଯାଉଛି। ଥରେ ପ୍ରଭୁପାଦ ମହାରାଜ ଜଣେ ପଚାରିଲେ, ଭଗବାନଙ୍କୁ ଆପଣ ଉପଲବ୍ଧି କରିଛନ୍ତି ବା ଆପଣ ଜାଣିଛନ୍ତି ଦେଖିଛନ୍ତି କ'ଣ, ହଁ ନା କିଭଳି ସେମିତି ଦେଖିବା ପାଇଁ ତାଙ୍କ ରୂପ କ'ଣ, ନା ବେଣୁ କଣନ୍ତ ମରବିନ୍ଦ, ଏଇ ଶ୍ଳୋକଟି ସେ କହିଲେ, ଭଗବାନ ଏଇଭଳି ଭାବରେ ତାଙ୍କର କୌଣସି ଚିନ୍ତା ନାହିଁ, ବେଣୁନାଦ କରୁଛନ୍ତି, ବୃନ୍ଦାବନରେ ସେ ଭଗବାନ ସବୁବେଳେ ବେଣୁନାଦ କରନ୍ତି, କିନ୍ତୁ ଦ୍ୱାରକାରେ ତାଙ୍କର ବେଣୁ ନାହିଁ ବା ମଥୁରାରେ ସେ ବେଣୁନାଦ କରନ୍ତି ନାହିଁ, ବେଣୁ ହେଉଛି ବୃନ୍ଦାବନର, ବୃନ୍ଦାବନର ମାଧୁର୍ଯ୍ୟ ହେଉଛି ବେଣୁ, କିନ୍ତୁ ଏଠି ସେ ରାଜା ରୂପରେ ରହିଛନ୍ତି, ସେଠି ଗୋପ ରୂପରେ ରହିଥିଲେ, ଭଗବାନଙ୍କ ନିତ୍ୟ ରୂପ ହେଉଛି ଗୋପ, ଗୋପବେଶ ନଟବର ନିତ୍ୟ କିଶୋର ଭଗବାନଙ୍କ ରୂପ, ଦ୍ୱାରକାରେ ସେ ରାଜା ରୂପରେ ରହିଛନ୍ତି, ସବୁ ସକାଳେ ସବୁ କହିକି ଯାଆନ୍ତି ତାଙ୍କର ସଭାଗୃହକୁ ଯାଆନ୍ତି, ରାଜକାର୍ଯ୍ୟ ରାଜା ହେଉଛନ୍ତି ଉଗ୍ରସେନ, ଏ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ଯଦିଓ ଭଗବାନ ସିଏ କିନ୍ତୁ ସିଏ ଯେଉଁ ଉଗ୍ରସେନ ରହିଛନ୍ତି ତାଙ୍କ ପାଖରେ ଯାଇକିରି ପ୍ରଣାମ କରି କହନ୍ତି, ଉଗ୍ର କ'ଣ ମୁଁ କରିବି ଆପଣଙ୍କର ସେବକ, ତତ୍ସ କୈଙ୍କର୍ଯ୍ୟମ ମଳମ୍ବୁତାନ ବିଗ୍ଳାପଞ୍ଚାଙ୍ଗ ଯଦି ଉଗ୍ରସେନମ ତିଷ୍ଠନ ନିଷନ୍ନ, ଏ ଶ୍ଳୋକଟି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ବିଗ୍ଳାପଞ୍ଚାଙ୍ଗ ଯଦି ଉଗ୍ରସେନ, ହେ ଅଙ୍ଗ ଉଦ୍ଧବ ବିଦୁରଙ୍କୁ ସମ୍ବୋଧନ କରି କହୁଛନ୍ତି, ଭଗବାନ ସିଏ ତାଙ୍କ ଉପରେ କେହି ନାହାନ୍ତି, କିନ୍ତୁ ସିଏ କିଭଳି ସେବକ ରୂପରେ କାର୍ଯ୍ୟ କରୁଛନ୍ତି, ଏ ଦ୍ୱାରକା ଲୀଳାରେ ସେସବୁ ରହିଛି, ତତ୍ତସ୍ୟ କଙ୍କର୍ଯ୍ୟ ମଳମ୍ବୁତାନ ଏଭଳି ଭାବରେ କିଙ୍କର ରୂପରେ କାର୍ଯ୍ୟ କରୁଥିଲେ ଭଗବାନ, କିଭଳି ନା ବିଗ୍ରହାପଞ୍ଚାଙ୍ଗ ଯେ ଉଗ୍ରସେନ, ଉଗ୍ରସେନ ନିକଟକୁ ଯାଇକରି ସେ କିଭଳି ବ୍ୟବହାର କରୁଥିଲେ, ନା ତିଷ୍ଠନ ନିଷନ୍ନ ପରମେଷ୍ଠ ଧିଷ୍ଣେ, ତାଙ୍କୁ ପ୍ରଣାମ କରିକିରି ତାଙ୍କୁ କହୁଥିଲେ, ନିବୋଧେ ନିଧାରେତ୍ ପ୍ରଭୁ ଆପଣ ଆଦେଶ କରନ୍ତୁ ଆମେ କ'ଣ ଆପଣଙ୍କ ସେବା କରିବୁ, ଏଇଭଳି ଭାବରେ ଭଗବାନ ହେଇକରି ମଧ୍ୟ ତାଙ୍କର ସେବକଙ୍କର ସେ ସେବକ ହିସାବରେ କାର୍ଯ୍ୟ କରନ୍ତି, ତେଣୁ ଭଗବାନ ଲୀଳାକୁ ବୁଝିପାରିବେ ନାହିଁ, ଅତର୍କୀୟ ଲୀଳା ଭଗବାନଙ୍କର, ତେଣୁ ରାମେଶ୍ୱର ରାମେଶ୍ୱରକୁ ଯିଏ ଗଲେ ସେ କହିବେ ନାହିଁ ରାମ ହେଉଛନ୍ତି ଈଶ୍ୱର ବୋଲି, ସେ କହିବେ ଶିବ ହେଉଛନ୍ତି ଈଶ୍ୱର ରାମେଶ୍ୱର। ଭଗବାନ ଲୀଳା ହେଉଛି ଅତର୍କ୍ୟ, ଭଗବାନ ତାଙ୍କ ସେବକଙ୍କର ସେବକ ହେଇଯାଆନ୍ତି, ତେଣୁ ଭଗବାନ ବୁଝିବା ଏତେ ସହଜ ନୁହଁ। ଯେଉଁମାନେ ଭକ୍ତ ସେମାନେ ଭଗବାନ ବୁଝିପାରିବେ। ତେଣୁ ଏକଥା କୁହାଯାଉଛି ସୃଷ୍ଟିର ତାଙ୍କର ପତ୍ନୀ ମହାମାନଙ୍କ ସହିତ ସବୁ ସେବା ଏଭଳି ଭାବରେ ଲୀଳା କରୁଥିଲେ, ତାଙ୍କର କୌଣସି ଚିନ୍ତା ନାହିଁ କେମିତି କ'ଣ ଚାଲିବ ଭଗବାନ। ସେ ନିରସ୍ତ ଅତି ଇତି ବୈକୁଣ୍ଠ ତୋପି ଅଧିକ ମୁଗ୍ଧମ, ବୈକୁଣ୍ଠ ଠାରୁ ମଧ୍ୟ ଏ ଅଧିକ ଲୀଳା ଭଗବାନ ଦ୍ୱାରକା ଲୀଳା। କାହିଁକି ବୈକୁଣ୍ଠ ଠାରୁ ଅଧିକ କାହିଁକି ନା, ବୈକୁଣ୍ଠରେ ଆମେ ସେଠି କୁହାଯାଉଛି ନା ବୃନ୍ଦାବନର ଯେଉଁ ଗୋପୀ ଗୀତରେ ସେଇଟା କୁହାଯାଉଛି ନା, ଜୟତି ତେ ଅଧିକ ଜନ୍ମନାମ୍ରଜ ଶ୍ରୟତ ଇନ୍ଦିରା ସ୍ରହି ଦୈତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଧୃତାଶ୍ରବ ତ୍ୱାଂ ବିଚିହ୍ନତେ। ଯେହେତୁ ଧିକମ୍ ସବୁଠାରୁ ଶ୍ରେଷ୍ଠ ବୃନ୍ଦାବନ, ବୃନ୍ଦାବନରୁ ଯଦି କମ୍ କିନ୍ତୁ ଦ୍ୱାରକା ମଧ୍ୟ ବୈକୁଣ୍ଠ ଠାରୁ ଅଧିକ। କ'ଣ ସେଟା ଅଧିକ ନା, ବୈକୁଣ୍ଠରେ ଗୋଟିଏ ଲକ୍ଷ୍ମୀ, ଗୋଟିଏ ଲକ୍ଷ୍ମୀ ଗୋଟିଏ ନା ଜଣେ ନାରାୟଣ, ଲକ୍ଷ୍ମୀ ନାରାୟଣ ରହିଛନ୍ତି, ସମସ୍ତେ ତାଙ୍କୁ ପୂଜା କରୁଛନ୍ତି, କୋଟି କୋଟି ସେଠି ଜୀବ ରହିଛି, ସେମାନେ ସବୁ ନିତ୍ୟ ମୁକ୍ତ ଜୀବ। ଭୌତିକ ଜଗତରେ ଯେମିତି ନିତ୍ୟ ବଦ୍ଧ ଜୀବ ଆମେ ସବୁ ରହିଛେ, ସେ ଜଗତରେ ସବୁ ନିତ୍ୟ ମୁକ୍ତ ଜୀବ ସେମାନେ। ଭଗବତ ଗୀତା 15 ଅଧ୍ୟାୟରେ ଶ୍ଳୋକ 16 ନମ୍ବର ଶ୍ଳୋକରେ ସେଇଟା କହୁଛନ୍ତି ଭଗବାନ, ଆମେ ସବୁ ନିତ୍ୟ ବଦ୍ଧ, ଭଗବାନ ଭୁଲି ଯାଇଛେ, କିନ୍ତୁ ସେମାନେ କେବେ ଭଗବାନ ଭୁଲନ୍ତି ନାହିଁ। ତେଣୁ ସେମାନେ ନିଜର ଇନ୍ଦ୍ର ତୃପ୍ତି ପାଇଁ ଲାଗନ୍ତି ନାହିଁ, ଭଗବାନଙ୍କର ସେବାରେ ନିଯୁକ୍ତ ରହନ୍ତି, ଏବଂ ଭଗବାନ ସେବାରେ ନିଯୁକ୍ତ ରହିଲା ରହିବା ମାଧ୍ୟମରେ ତାଙ୍କର ନିଜର ତୃପ୍ତି, ନିଜର ଇନ୍ଦ୍ରିୟ ମଧ୍ୟ ତୃପ୍ତି ହୋଇଯାଏ। ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ, ସେମାନେ ନିଜର ଇନ୍ଦ୍ରିୟ ତୃପ୍ତି କରିବା ପାଇଁ ଡାଇରେକ୍ଟଲି ବ୍ୟବସ୍ଥା କରନ୍ତି, ତେଣୁ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ଦୁଃଖରେ ହିଁ ରୁହନ୍ତି। ତେଣୁ ଏମାନେ ସବୁ ନିତ୍ୟ ମୁକ୍ତ ଜୀବ। ଦ୍ୱାଭିମ ପୁରୁଷ ଲୋକେ କ୍ଷେରସ୍ଥା କ୍ଷୀର କ୍ଷେର ସର୍ବାଣୀ ଭୂତାନି କୁଟସ୍ଥ ଅକ୍ଷର ଉଚ୍ଚତେ, ଚିତ୍ ଜଗତରେ ଯେଉଁମାନେ ରହିଛନ୍ତି ସେମାନେ କୁଟସ୍ଥ, ସେମାନେ ସବୁ ନିତ୍ୟ ମୁକ୍ତ, ସେମାନେ ସବୁବେଳେ ଭଗବାନଙ୍କ ସେବା ନିଯୁକ୍ତ ରହିଛନ୍ତି। କିନ୍ତୁ ସେଇଠି ଗୋଟିଏ ବୈକୁଣ୍ଠରେ ଗୋଟିଏ ଲକ୍ଷ୍ମୀ ଏବଂ କ'ଣ ବିଷ୍ଣୁ ରହିଛନ୍ତି, କିନ୍ତୁ ଏଠି 16108 ଲକ୍ଷ୍ମୀ, ଗୋଟିଏ ବିଷ୍ଣୁ କିନ୍ତୁ 16108 ଲକ୍ଷ୍ମୀ, ଇଏ ଅତର୍କ୍ୟ ଭାଇ, ହେଉଛି ଅସାମ୍ୟ, ତାଙ୍କ ସହିତ କି ସମାନ ହେଇପାରିବେ ନାହିଁ ଭଗବାନଙ୍କ ସହିତ। ଏଇ ଲୀଳା ଯେଉଁ ରହିଛି ଦ୍ୱାରକା ଲୀଳା, କିଞ୍ଚ ରମାଭି ଇତି ତତ୍ରୈକ ଏବ ଲକ୍ଷ୍ମୀ, ରମା ଯେଉଁ ରହିଛନ୍ତି ଏଠି ରମା ବୋଲି କୁହାଯାଉଛି, ଏମାନେ ସବୁ ଲକ୍ଷ୍ମୀ, ଖାଲି ଲକ୍ଷ୍ମୀ ଯେ 16108 ଲକ୍ଷ୍ମୀ ରହିଛନ୍ତି ତାହା ନୁହଁ, ଲକ୍ଷ୍ମୀ ସହସ୍ର ଶତସମ୍ ବ୍ରହ୍ମସେବ୍ୟମାନ ଚିନ୍ତାମଣି ପ୍ରକରସାତ୍ମ ସୁକଳ୍ପ ବୃକ୍ଷ ଲକ୍ଷ୍ୟାବୃତ୍ତିଷୁ ସୁରଭି ରବିପାଳୟନ୍ତମ ଲକ୍ଷ୍ମୀ ସହସ୍ର ଶତସମ୍ ବ୍ରହ୍ମସେବ୍ୟମାନ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଚିତ୍ଜଗତର ଏଇଭଳି ଭାବରେ ଭଗବାନ କ'ଣ ତାଙ୍କର ଧାମ ହେଉଛି ଚିନ୍ତାମଣି ଧାମ, ଚିନ୍ତାମଣି ଧାମ କହିଲେ ଯାହା ଆମେ ଚିନ୍ତା କରିବା ସେଇଟା ପୂର୍ଣ୍ଣ ହେବ, ସେ ଧାମ ହେଉଛି ସେଇଭଳି ଭାବରେ ଧାମର ଗୁରୁତ୍ୱ ରହିଛି। ଯେକୌଣସି ସ୍ଥାନ ସହିତ ଧାମ ମହାତ୍ୟ ସମାନ ହେଇପାରିବ ନାହିଁ, କାରଣ ଯେଉଁ ପ୍ରତି କାର୍ଯ୍ୟରେ 5ଟି କାରଣ ରହିଛି, ତା ଦେହରେ ଗୋଟିଏ କାରଣ ହେଉଛି କ'ଣ ଅଧିଷ୍ଠାନ, ଯେଉଁ ସ୍ଥାନରେ ଆମେ କାର୍ଯ୍ୟ କରୁଛେ। ଆମେ ରଘୁନନ୍ଦନ ଧାମରେ ଭଗବାନ କଥା କହୁଛେ, ତାହାର ମହାତ୍ମ୍ୟ ରହିଛି, ରଘୁନନ୍ଦନ ଧାମରେ ଆମେ କଥା କହୁଛେ ତାହାର ବହୁତ ମହାତ୍ମ୍ୟ ରହିଛି ଧାମ। ତେଣୁ ଆମର ମହାପ୍ରଭୁ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ ଭଗବାନଙ୍କର ନାମ ଜପ କରୁଥିଲେ, 1000 ଗୁଣ ଅଧିକ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ତେଣୁ ସେହିଭଳି ଭାବରେ କଶସ ରହିବାକୁ ପଡ଼ିବ, ଧାମରେ ଯଦି ଆମେ ପାପ କାର୍ଯ୍ୟ କରିବା ସେହିଭଳି 1000 ଗୁଣ ପାଇବା, ପୁଣ୍ୟ କଲେ ଯେମିତି 1000 ଗୁଣ ଫଳ ପାଇବା ପୁଣ୍ୟ ପାଇବା, ପାପ କାର୍ଯ୍ୟ କଲେ 1000 ଗୁଣ ପାପ ପାଇବା, ଅନ୍ୟ ସ୍ଥାନରେ ପାପ କଲେ ଚଳିବ, ଧାମରେ ପାପ କଲେ ଅସୁବିଧା। ତେଣୁ ଏଠି କହୁଛନ୍ତି ବୈକୁଣ୍ଠ ଠାରୁ ଅଧିକ କାହିଁକି ନା, ରମାଭି ଇତି ତତ୍ରୈକ ଏବ ଲକ୍ଷ୍ମୀ, ଏକ ହେବ ଲକ୍ଷ୍ମୀ, ଜଣେ ଲକ୍ଷ୍ମୀ ସେ ରହିଛନ୍ତି, ଗୋଟିଏ ବୈକୁଣ୍ଠ ଲୋକରେ ଗୋଟିଏ ଲକ୍ଷ୍ମୀ ରହିଛନ୍ତି, କିନ୍ତୁ ଭଗବାନଙ୍କ ଧାମ ଯେଉଁ ରହିଛି, ଭଗବାନଙ୍କର ଯେଉଁ କ'ଣ ଦ୍ୱାରକା ହେଉ ବା ମଥୁରା ହେଉ ବା ବୃନ୍ଦାବନ ହେଉ, ବୃନ୍ଦାବନରେ 300 କୋଟି 300 କୋଟି ଏମାନେ ସବୁ ଲକ୍ଷ୍ମୀ, ଏମାନେ ସବୁ ଲକ୍ଷ୍ମୀ, କୋଟି କୋଟି ଲକ୍ଷ୍ମୀ ସହସ୍ର ସତସମ୍ଭ୍ରମ ସେ ବି ମହାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ସେବା କରୁଛନ୍ତି ଭଗବାନଙ୍କର। କିଭଳି ସେବା କରୁଛନ୍ତି? ସମ୍ଭ୍ରମ, ସମ୍ଭ୍ରମ ସହିତ ମନ ଇଚ୍ଛା ସେବା କରୁନାହାନ୍ତି, କାଳେ ଭଗବାନଙ୍କୁ ଅସନ୍ତୁଷ୍ଟ ହୋଇଯିବେ ସେଇ ସେଇ ଭୟରେ ଗୌରବ ଭାବରେ ଭଗବାନଙ୍କୁ ସେବା କରୁଛନ୍ତି। ତତ୍ ସମ୍ଭ୍ରମ ସେ ବି ମହାନ, ସେଇ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି। ରମା ତାଙ୍କ ସ୍ତୁତିରେ କହୁଛନ୍ତି, ରମା ଭିତି ତତ୍ରିକ ଏକ ଲକ୍ଷ୍ମୀ ଅତ୍ର ତୁ ବହୁ ଇଏ ତଫା, ଏଠି ବହୁ 16108 ଲକ୍ଷ୍ମୀ ରହିଛନ୍ତି, 16108 ଲକ୍ଷ୍ମୀ। ଭଗବାନଙ୍କର ଶକ୍ତି କେବେ ଲିମିଟେଡ୍ ନୁହଁ, ଅନଲିମିଟେଡ୍ ଭଗବାନଙ୍କର। ଭଗବାନ ଏ ଲକ୍ଷ୍ମୀ ଦେବୀ ଏ ଭଗବାନ ଐଶ୍ୱର୍ଯ୍ୟ ଶକ୍ତି, ଧନର ଧନର ଶକ୍ତି ହେଉଛନ୍ତି ଲକ୍ଷ୍ମୀ ଦେବୀ, ସରସ୍ୱତୀ ହେଉଛି ଭଗବାନଙ୍କ ବିଦ୍ୟା ଶକ୍ତି। ତେଣୁ ଜଗନ୍ନାଥଙ୍କ ପାଖରେ ଦୁଇ ଜଣ ରହିଛନ୍ତି, ଲକ୍ଷ୍ମୀ ଏବଂ ସରସ୍ୱତୀ ରହିଛନ୍ତି, ଏ ଦୁଇଜଣ ଶକ୍ତି। ଏହିଭଳି ଭାବରେ ତାଙ୍କର 16 କଳା ରହିଛି, 16 ଶକ୍ତି ରହିଛି, ଏବଂ ଏହି 16 କଳା ତାକୁ ପୁଣି ବିସ୍ତାର କରାଯାଉଛି, ହଜାର ହଜାର କରିକି ବିସ୍ତାର କରିକି 16,000। ତେଣୁ ଭଗବାନ 16,108 ରାଣୀ ଏମାନେ ସବୁ 16 କଳାର ପ୍ରତୀକ, 16 କଳା ଭଗବାନଙ୍କର। ଏସବୁ ଆଚାର୍ଯ୍ୟ କହିଛନ୍ତି, ଆମର ସମୟ ନାହିଁ ବୋଧେ କହିବା ପାଇଁ। ତେଣୁ ଅତ୍ୟନ୍ତ ବହୁ ପ୍ରେମ ଲକ୍ଷଣ କାମରସ ସମୁଦ୍ର ତସ୍ମିନ୍ ସମ୍ପୃତ। ଏ ଯେଉଁ କାମ ଭଗବାନ କାମରସ କହିଲେ କ'ଣ ନା, ହେଉଛି ପ୍ରେମ, ଭଗବାନଙ୍କର କାମ ହେଉଛି ପ୍ରେମ। ଭୌତିକ ଜଗତରେ ଯେଉଁମାନେ କହୁଛନ୍ତି ପ୍ରେମ, କିନ୍ତୁ ସେଇଟା ହେଉଛି କାମ। ଚିତ୍ ଜଗତରେ ଯେଉଁଟା କାମ କହେ ସେଇଟା ହେଉଛି ପ୍ରେମ। କାମ ଆଉ ପ୍ରେମ ଭିତରେ ଆକାଶ ପାତାଳ ତଫାତ୍ ରହିଛି। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, କାମ କ'ଣ ହେଉଛି ନା, ନିଜ ଇନ୍ଦ୍ର ପ୍ରତି ବାଞ୍ଛା ତାରେ ବୋଲି କାମ। ଆମେ ସମସ୍ତେ ନିଜର ଇନ୍ଦ୍ର ପ୍ରତି ପାଇଁ ଚେଷ୍ଟା କରୁଛେ, ସେଇଟା ହେଉଛି କାମ। କିନ୍ତୁ କୃଷ୍ଣେନ୍ଦ୍ର ପ୍ରତି ବାଞ୍ଛା ଧରେ ପ୍ରେମ ନାମ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି। କିନ୍ତୁ କୃଷ୍ଣଙ୍କର ଇନ୍ଦ୍ରିୟ ପ୍ରୀତି ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେବା କରୁଛନ୍ତି ଭକ୍ତମାନେ, ସେଇଟା ହେଉଛି ପ୍ରେମ, ତାଙ୍କର କାମ ନଥାଏ। ତେଣୁ ଭଗବାନ କାମ କହିଲେ ପ୍ରେମ, ପ୍ରେମ ଲକ୍ଷଣ କାମରସ ସମୁଦ୍ର। ଏଇ ସମୁଦ୍ର ରହିଛି, ସମୁଦ୍ର କେତେ ବିରାଟ ମହାନ ରହିଛି ସମୁଦ୍ର, ସେଇଭଳି ଭାବରେ ଭଗବାନ ଏ ପ୍ରେମରସ ସମୁଦ୍ରରେ ମଗ୍ନ ହେଇକରି ସମ୍ପୃତ, ମଗ୍ନ ହେଇକି ସେ ଆନନ୍ଦ ପ୍ରାପ୍ତ ହେଉଛି, ପ୍ରେମରସକୁ ପ୍ରାପ୍ତ ହେଉଥିଲେ ଭଗବାନ। ଦ୍ୱାରକା ଲୀଳା ଯେଉଁ ହେଲା, ଏସବୁ ଆମେ ଶୁଣିବା ଭଗବାନଙ୍କ ଲୀଳା, ଏ ପ୍ରେମରସର ସମୁଦ୍ର, ପ୍ରେମରସ ସମୁଦ୍ରରେ ସେମାନେ ଉଠୁବୁ ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଆମକୁ ମଧ୍ୟ ଭଗବାନ ସୁଯୋଗ ପ୍ରଦାନ କଲେ ସେଇ ପ୍ରେମରସ ସମୁଦ୍ରରେ ଆମେ କିଛି ସ୍ମରଣ କରିକି ମଧ୍ୟ ଆମେ କିଛି ଆନନ୍ଦ ପ୍ରାପ୍ତ ହେଲୁ। କିନ୍ତୁ ଆମ ସମୟ ହୋଇଗଲା, ବିଭିନ୍ନ ଆଚାର୍ଯ୍ୟମାନଙ୍କ ଟୀକା ସବୁ ରହିଥିଲା, ଆମେ 16 କଳା ରହିଛି ସେଟା ଭାବୁଥିଲୁ କହିବା ପାଇଁ, କିନ୍ତୁ ଆଉ ସମୟ ନାହିଁ। ଆମର 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଭଗବାନ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେଦ ଗୌରଭକ୍ତ କି, ଅନିଦାୟ ଗୌର ପ୍ରମାନନ୍ଦେ। ହରେ କୃଷ୍ଣ ହରେ।